ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध नवमाध्याय श्लोक पाँच तमं कुमारूढम पाययत्स्तनम् तमं कुमारूढम पाययत्स्तनम् स्नेहास्मृतं सस्मितमिख्यतां मुखम् स्नेहास्मृतं सस्मितमिख्यति मुखम् अतृप्तमुश्रुजजवेन साधजौ अतृप्तमुश्रुजजवेन साधजौ उत्सीच्यमाने पयसि त्वदीश्रिते उत्सीच्यमाने पयसि त्वदीश्रिते तमं कुमारूढमपाययत्स्तनम् स्नेहास्मृतं सस्मितमिख्यति मुखम् अतृप्तमुश्रुज जवेन साधजौ उत्सीच्यमाने पयसि त्वदीश्रिते तमं कुमारूढमपाययत्स्तनम् स्नेहास्मृतं सस्मितमिख्यति मुखम् अतृप्तमुश्रुज जवेन साधजौ उत्सीच्यमाने पयसि त्वदीश्रिते तमं कुमारूढमपाययत्स्तनम् स्नेहास्मृतं सस्मितमिख्यति मुखम् अतृप्तमुश्रुज जवेन साधजौ उत्सीच्यमाने पयसि त्वदीश्रिते तमं कुमारूढमपाययत्स्तनम् स्नेहास्मृतं सस्मितमिख्यति मुखम् अतृप्तमुश्रुज जवेन साधजौ उत्सीच्यमाने पयसि त्वदीश्रिते शब्दान्वय तं कृष्णंकु अंकम आरूढ़ स्नेहरे निज कोळकु तळी नहीं अपायत पान कराइले स्तनम तक स्तन स्नेह स्मृतम गभीर स्नेहवशत क्षरित दुग्ध सस्मित इक्षति मुखम स्मित हसी माँ जशोदा कृष्ण का हास्य जल मुखमंडल दर्शन कले अतृप्तम माँ का दुधपान करने सत्वे भी अतृप्त कृष्ण उत्सुज ताकू पाखर दूरी रखी जवेन द्रुत वेगरे सा माँ जशोदा जजऊ से स्थान त्याग करते उत्सिच्य माने पयसी दूध उतरी पड़ा देखी तू किंतु अधिश्रिते चूली उपरे रखा जाता दूध पात्र श्लोकर अनुवाद माँ जशोदा से कृष्ण को कोल को तोड़ी नहीं स्तनपान करने स्मित हसी मुखमंडल दर्शन करुले गभीर स्नेहरे आपे आपे स्तन दुग्ध खेरित होता किंतु से जोबले देखिले जे चूली उपरे रखा जाता दूध पात्र दूध उतरी पड़ जाते दूधपान अतृप्त पुत्र को छाड़दे से द्रुत बेगर दौड़ी गले भावार्थ कह जाऊँ माँ जशोदा गृहस्थल सबकि कृष्ण उद्दिष्ट କୃଷ୍ଣ ଯଦିଓ ମା' ଯଶୋଦାଙ୍କ ସ୍ତନ ଦୁଗ୍ଧ ପାନ କରୁଥିଲେ, କିନ୍ତୁ ମା' ଯଶୋଦା ଯେତେବେଳେ ଦେଖିଲେ ଯେ ରନ୍ଧାଘରେ ଫୁଟନ୍ତା ଦୁଗ୍ଧପାତ୍ର ଉତ୍ତୀ ପଡ଼ି ଯାଉଛି, ସେତେବେଳେ ତାକୁ ସମ୍ଭାଳିବା ପାଇଁ ସେ ନିଜ ପୁତ୍ରକୁ ରଖିଦେଇ ସେଠାକୁ ଦୌଡ଼ିଗଲେ। ତାଙ୍କର ସ୍ତନ ଦୁଗ୍ଧପାନ କରିବାରେ ପୂର୍ଣ୍ଣ ରୂପେ ତୃପ୍ତ ହୋଇନଥିବାରୁ କୃଷ୍ଣ ସେତେବେଳେ ଅତି ରାଗିଯାଇଥିଲେ। ବେଳେବେଳେ ମନୁଷ୍ୟଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦେଖିବାକୁ ହୁଏ, ତେଣୁ ମା' ତାଙ୍କୁ ବା କୃଷ୍ଣଙ୍କୁ ରଖିଦେଇ ଦୁଗ୍ଧ ରଖିବା ପାଇଁ ଯିବା ଅନୁଚିତ ହୋଇନାହିଁ। ପ୍ରେମ ସ୍ତରରେ ଭକ୍ତଙ୍କର କର୍ତ୍ତବ୍ୟ ହେଉଛି ପ୍ରଥମେ ଗୋଟିଏ କାର୍ଯ୍ୟକୁ ସମ୍ପାଦନ କରି ତାପରେ ଅନ୍ୟ କାର୍ଯ୍ୟ କରିବା, ଯେପରି ତାହା କରାଯିବ କର୍ତ୍ତବ୍ୟ ସେ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି। ତେଷାଂ ସତଯୁକ୍ତାନାଂ ଭଜତାଂ ବୃତ୍ତିପୂର୍ବକଂ ଦଧାମି ବୁଦ୍ଧିଯୁବକଂ ତମ୍ ଯେ ନମ ଉପଜାନ୍ତି ତେ, ଭଗବତ ଗୀତା 10:10। ଉପରେ କୃଷ୍ଣ ଭକ୍ତି ମାର୍ଗରେ ସବୁକିଛି ସକ୍ରିୟ। ଚିହ୍ନ ସ୍ତରରେ ଭକ୍ତଙ୍କ ପକ୍ଷରେ ପ୍ରଥମେ କ'ଣ କରାଯିବା ଉଚିତ ଏବଂ ତାପରେ କ'ଣ କରାଯିବା ଉଚିତ ସେ ବିଷୟରେ କୃଷ୍ଣ ତାଙ୍କୁ ପରିଚାଳିତ କରନ୍ତି। ମୁଁ ବିଷ୍ଣୁପାଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ଶ୍ରୀମଦେ ଭକ୍ତି ସୁହୃଦମ ଦର୍ଶାମି ନୀତି ନାମିନେ ନମ ସଦ୍ଭକ୍ତ ମନୟ ମଣିପୁର ଭବାୟ ଚ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରୁତାୟ। ହରେ କୃଷ୍ଣ ଦଶମ ସ୍କନ୍ଧ ନବମଧ୍ୟାୟ, ଏ ନବମଧ୍ୟାୟର ଶିଷ୍ୟ କହୁଛନ୍ତି ମା' ଯଶୋଦା ରଜ ଦ୍ୱାରା କୃଷ୍ଣଙ୍କୁ ବନ୍ଦନ। ଏଇ ଯେଉଁ ମାସ ଆମେ ଚାଲିଛନ୍ତି ଦାମୋଦର ମାସ, ଏଇ ମାସରେ ଏଇ ଲେଖାଟି ହେଇଥିଲା। ଯେଉଁ ଦୀପାବଳି, ଦୀପାବଳି ସରିଗଲା, ଯେଉଁ କେତେ ତାରିଖରେ ହେଲା ଦୀପାବଳି, ସାତ ତାରିଖରେ ଏଇ ଦୀପାବଳି ଦିନ ଏଇ ଲେଖାଟି ମା' ଯଶୋଦା ସକାଳୁ ଉଠି ଏଇ ଦଧିମନ୍ଥନ କରୁଥିଲେ ଏବଂ ତାଙ୍କୁ ବାନ୍ଧିଥିଲେ ମଧ୍ୟ। ତେଣୁ ଏଇ ଦଶମ ସ୍କନ୍ଧ ନବମଧ୍ୟାୟଟି ଏଇ ଦାମୋଦର ଲୀଳା। ଦାମ କହିଲେ ରଜୁ, ଉଦର କହିଲେ ଭଗବାନଙ୍କର ଉଦର, ଏଇଥିରେ ଯେଉଁ ବାନ୍ଧିଥିଲେ ମା' ଯଶୋଦା, ସେଇଥିପାଇଁ ଇଏ ଦାମୋଦର ମାସ ପ୍ରସିଦ୍ଧ। ତେଣୁ ଇଏ ଦାମୋଦର ଭଗବାନଙ୍କ ନାମ ତା ପୂର୍ବରୁ ଦାମୋଦର ହୋଇନଥିଲା। ତେଣୁ ଦାମୋଦର କହିଲେ ଚୋରି କରିଥିବାରୁ ଦଣ୍ଡ ଭୋଗୁଛି, ସେଥିପାଇଁ ଦାମୋଦର ତାକୁ ତାଙ୍କର ସାଙ୍ଗମାନେ ତାଙ୍କୁ ଟିକେ ସମାଲୋଚନା କରିବା ପାଇଁ ଏହିଭଳି ଭାବରେ ଦାମୋଦର କହନ୍ତି ଏବଂ କୃଷ୍ଣ ରାଗିଯାଆନ୍ତି। ଦାମୋଦର ଚୋରି କରୁଥିଲୁ, ତୁ ଧରା ପଡ଼ିଲୁ, ତୁ ଦାମୋଦର ଡାକିଲା ମାନେ ସେଦିନ ସେ ପିଲା କୃଷ୍ଣ ମଧ୍ୟ ରାଗିଯିବେ। ଏ ଭଗବାନ ଏବଂ ତାଙ୍କର ଭକ୍ତଙ୍କର ପ୍ରେମର ଆଦାନ ପ୍ରଦାନ। ତେଣୁ ଆମେ ସେଦିନ ଗତ ରବିବାର କହିଥିଲେ ଏ ଶ୍ଳୋକ, ଏଇ ଗୋଟିଏ ଶ୍ଳୋକ କହିଥିଲେ ଏ ନବମଧ୍ୟାୟରେ 19 ଶ୍ଳୋକଟି, ଯେଉଁଥିରେ କୁହାଯାଇଛି ଏବଂ ସନ୍ଦର୍ଶିତା ହଙ୍ଗ ହରିଣା ଭୂତ୍ୟବସ୍ତତା। ଏଇଭଳି ଭାବରେ ଯେଉଁ ବର୍ତ୍ତମାନ ଚାଲିଛି ଭଗବାନ ଏବଂ ତାଙ୍କର ଭକ୍ତଙ୍କ ଲୀଳା ଚାଲିଛି, ଏ ଭଗବାନ ତାଙ୍କର ଭୃତ୍ୟବସ୍ତତା। ଭଗବାନ ହେଉଛନ୍ତି ମାଲିକ ଆଉ ସମସ୍ତେ ହେଉଛନ୍ତି ତାଙ୍କର ଭୃତ୍ୟ। ଏକଲା ଈଶ୍ୱର କୃଷ୍ଣ ଆର ସବୁ ଭୃତ୍ୟ, ସମସ୍ତେ ହେଉଛନ୍ତି ଭୃତ୍ୟ, କିନ୍ତୁ ଭୃତ୍ୟ ହେଲେ ମଧ୍ୟ ଭଗବାନ ତାଙ୍କର ଭୃତ୍ୟ ବତ୍ସଳତା, ଭୃତ୍ୟର ବତ୍ସତା ସ୍ୱୀକାର କରୁଛନ୍ତି ଭଗବାନ। ହମ୍ ଭକ୍ତ ପରାଧୀନ, ଭଗବାନ ହେଉଛନ୍ତି ସ୍ୱାଧୀନ, ସ୍ୱରାଟ ବୋଲି ତାଙ୍କୁ ପ୍ରଥମେ କୁହାଯାଇଛି ଭାଗବତ ପ୍ରଥମ ଶ୍ଳୋକରେ। ସେ ହେଉଛନ୍ତି ସ୍ୱରାଟ, ସେ କାହାର ଅଧୀନ ନୁହନ୍ତି, ସମସ୍ତେ ତାଙ୍କର ଅଧୀନ, କିନ୍ତୁ ଭଗବାନ ତାଙ୍କ ଭକ୍ତଙ୍କର ଅଧୀନ ହୋଇଯାଆନ୍ତି। ଯେମିତି ଭାଗବତ ନବମ ସ୍କନ୍ଧରେ ଦେବର୍ଷି ଯେଉଁ ରହିଛନ୍ତି ଋଷି, ଦୁର୍ବାସା ଋଷି, ବହୁତ କ୍ରୋଧୀ ଋଷି, ସେ ଯେତେବେଳେ ଅପରାଧ କରିଥିଲେ ତାଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ ଅମ୍ବରୀଶ ମହାରାଜ, ସମଗ୍ର ପୃଥିବୀର ସମ୍ରାଟ ଥିଲେ ଅମ୍ବରୀଶ ମହାରାଜ, ତାଙ୍କ ପ୍ରତି ଅପରାଧ କରିଥିବା ଯେତେବେଳେ ରକ୍ଷା ପାଇନଥିଲେ ସୁଦର୍ଶନ ଚକ୍ର ଦ୍ୱାରା, ସେ ଯେତେବେଳେ ମାନେ ସେ ପଳାୟମାନ ହେଉଥିଲେ ସେହି ସମୟରେ ଯାଇକି କେହି ରକ୍ଷା କରିପାରିନାହାନ୍ତି ତାଙ୍କୁ। ଅନ୍ତିମରେ ଶିବଜୀ କହିଲେ ଯେ ଦେଖ ତୁମେ, ଶିବଜୀଙ୍କ ଅଂଶରେ ଯାହା ହେଇଥିଲେ ଦୁର୍ବାସା, ତେଣୁ ଶିବଜୀ କହିଲେ ତୁମେ ଯାଅ, ଯେଉଁ ସୁଦର୍ଶନ ଚକ୍ର ଏଇ ଯାହାର ଚକ୍ର ଭଗବାନ ବିଷ୍ଣୁଙ୍କର, ତାଙ୍କ ପାଖକୁ ଯାଅ, ସିଏ ତୁମକୁ ରକ୍ଷା କରିପାରନ୍ତି। ତେଣୁ ତାଙ୍କ ପାଖକୁ ଯେତେବେଳେ ଯାଇ ପହଞ୍ଚିଗଲେ ସେତେବେଳେ ଆଉ ପାଟିରୁ କଥା ବାହାରୁନି, ବହୁତ ସବୁଆଡ଼େ ବୁଲି ଧାଇଁ ଧାଇଁ ପୁରା ହାଲିଆ ହୋଇପଡ଼ିଛନ୍ତି ଏବଂ ଭଗବାନ ବିଷ୍ଣୁ ପାଖରେ ଯାଇ ପ୍ରଣାମ କରି ପଡ଼ିଗଲେ, ଆଉ କିଛି କଥା କହିପାରୁନାହାନ୍ତି, ବହୁତ କଷ୍ଟରେ କହୁଛନ୍ତି ପ୍ରଭୁ ରକ୍ଷା କରନ୍ତୁ। ତେଣୁ ଭଗବାନ କହୁଛନ୍ତି ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ଆମ ଭକ୍ତ ପରାଧୀନ, ମୁଁ ଭକ୍ତର ପରାଧୀନ, ଯଦିଓ ସୁଦର୍ଶନ ଚକ୍ର ମୋର, କିନ୍ତୁ ସୁଦର୍ଶନ ଚକ୍ର ମୋର ହୋଇଥିଲେ ମଧ୍ୟ ମୁଁ ସୁଦର୍ଶନ ଚକ୍ରରୁ ବର୍ତ୍ତମାନ କିଛି ଦେଇପାରିବି ନାହିଁ, ତାକୁ ନିର୍ଦ୍ଦେଶ ଦେଇପାରିବି ନାହିଁ, କାହିଁକି ନା ମୁଁ ବର୍ତ୍ତମାନ ମୋର ଭକ୍ତର ଅଧୀନରେ ରହିଛି। ତେଣୁ ସୁଦର୍ଶନ ଚକ୍ର ମଧ୍ୟ ସେହିଭଳି ଭାବରେ ମୋର ଭକ୍ତର ଅଧୀନ ହୋଇଯାଇଛି, ବର୍ତ୍ତମାନ ମୋର ଅଧୀନ ନାହିଁ ବର୍ତ୍ତମାନ ସୁଦର୍ଶନ ଚକ୍ର। ତେଣୁ ଇଏ ହେଉଛି ଭଗବାନଙ୍କର ଭୂତ୍ୟବସ୍ତତା ଏବଂ ସନ୍ଦର୍ଶିତା ହ୍ୟଙ୍ଗ ହରିଣା ଭୂତ୍ୟବସ୍ତତା, ଏ 19 ଅଧ୍ୟାୟରେ ସେଇଟା 19 ଶ୍ଳୋକରେ କୁହାଯିବ। ତେଣୁ ଭଗବାନ ଆମେ କହିଥିଲୁ ସେଦିନ ଗୋଟିଏ ଗୋଟିଏ ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି, 8ଟି ଐଶ୍ୱର୍ଯ୍ୟକୁ ସେ ତ୍ୟାଗ କରିଛନ୍ତି, 8ଟି ଐଶ୍ୱର୍ଯ୍ୟକୁ ତ୍ୟାଗ କରିଛନ୍ତି। ତେଣୁ ଆଉ ପୂର୍ବରୁ ଯେଉଁ ବର୍ଣ୍ଣନା କରାଗଲା, ମାଆ ଯେତେବେଳେ ସକାଳୁ ଉଠି ଦଧି ମନ୍ଥନ କରୁଛନ୍ତି, ତେଣୁ ସେହି ସମୟରେ ଭଗବାନ ସ୍ତନ୍ୟ କାମ କାନ୍ଦି କାନ୍ଦି ଆସି ପହଞ୍ଚୁଛନ୍ତି, ହାତ ମଳି ମଳିକିରି ଚକ୍ଷୁକୁ ଯେ କ୍ରନ୍ଦନ କରୁଛନ୍ତି, ତାଙ୍କୁ ଭୋକ ହେଉଛି, କ୍ଷୁଧା ହେଉଛି। ଯଦିଓ ଭଗବାନ ହେଉଛନ୍ତି ଆତ୍ମା ରାମ, ତାଙ୍କର କୌଣସି କ୍ଷୁଧା ପିପାସା ଇତ୍ୟାଦି ନାହିଁ, କ୍ଷୁଧା ତୃଷା ଏସବୁ ନଥାଏ ଭଗବାନଙ୍କର। ଭଗବାନ କ'ଣ ରହିବ, ଭଗବାନଙ୍କ ଯେଉଁ ଯାଇଥିଲେ ଯେଉଁ ଚାଲିଥିଲା ତାଙ୍କର ଯେଉଁ ଦ୍ୱାରକାରେ ଯେଉଁ ଭଗବାନଙ୍କର ରହିଥିଲା ସୁଧର୍ମା ସଭା, ସେ ସଭାରେ ଯେଉଁମାନେ ଉପସ୍ଥିତ ରହିବେ ସେମାନେ ଏସବୁ ପ୍ରାପ୍ତ ହେବେ ନାହିଁ। ଅନ୍ୟମାନଙ୍କ କଥା କ'ଣ କହିବା, ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 71 ଅଧ୍ୟାୟରେ ବୋଧେ ବର୍ଣ୍ଣନା କରାଯାଇଛି ସେ କଥା। ଯେଉଁମାନେ ସୁଧର୍ମା ସଭା ଏଭଳି ଯେ ସୁଧର୍ମାଖ୍ୟାଂ 70 ଅଧ୍ୟାୟରେ ବର୍ଣ୍ଣନା କରେ, ସୁଧର୍ମାଖ୍ୟାଂ ସଭାଂ ସଭେଇ ବୃଷ୍ଣିଭି ପରିବାରିତ ପ୍ରାବିଶ୍ୟ ନିବିଷ୍ଟାନାଂ ନ ସତ୍ୟଙ୍ଗ ଷଡ଼ୁମୟ। ଖାଲି କ୍ଷୁଧା ତୃଷା ଏକଥା ନାହିଁ, 6ଟି ଉର୍ମି ରହିଛି ଭୌତିକ ଜଗତରେ, ଯେମିତି ସମୁଦ୍ରରେ ଢେଉ ରହିଛି ସେଇଭଳି ଭାବରେ ଭବସାଗର ନା, ଏ ଭବସାଗର ଢେଉଟା କ'ଣ, ଏ 6 ପ୍ରକାର ଢେଉ ରହିଛି ଷଡ଼ୁର୍ମୟ। କ'ଣ କ'ଣ ସେ ଉର୍ମୟ ନା, ଶୋକ ମୋହ ଜରା ମୃତ୍ୟୁ କ୍ଷୁଧା ପିପାସା ବା ତୃଷା। ଶୋକ ମୋହ ଜରା ମୃତ୍ୟୁ କ୍ଷୁଧା ପିପାସା, ଏଇ 6ଟା ଯେଉଁ ଷଡ଼ୁର୍ମୟ ବୋଲି କୁହାଯାଉଛି, 6ଟି ଉର୍ମି ରହିଛି ଭବସାଗର ଯେଉଁ ଢେଉ, ଏ 6ଟି ଢେଉ ରହିଛି 6 ପ୍ରକାର, ଇଏ ସେସବୁ ନଥିଲା ସୁଧର୍ମା ସଭାରେ, ଯେଉଁ ଦ୍ୱାରକାରେ ଭଗବାନ ଦ୍ୱାରକା ଧାମ ନିର୍ମାଣ କରିଥିଲେ, ରାତାରାତି ନିର୍ମାଣ କରିଥିଲେ, ବହୁତ ବର୍ଷ ଲାଗିନଥିଲା। 16108 ରାଣୀଙ୍କ ପାଇଁ 16108 ମହଲ ଥିଲା, ଅନ୍ୟ ସମସ୍ତ ମଥୁରାବାସୀମାନେ ଯାଇ ପହଞ୍ଚିଗଲେ, ରାତାରାତି ପହଞ୍ଚିଗଲେ ଦ୍ୱାରକାରେ, ତାଙ୍କୁ ନେବା ପାଇଁ ଚିନ୍ତା କରାଯାଉନଥିଲା କେମିତି ନେବେ। ପ୍ରଭୁପାଦ ମହାରାଜ ଗଲେ, ଭାରତରୁ ଗଲେ ଆମେରିକା, ମାସ ମାସ ଲାଗିଗଲା ତାଙ୍କୁ ଜାହାଜରେ ଯିବା ପାଇଁ। ତେଣୁ ଭଗବାନ ଯଦି ସେଇଭଳି ଭାବେ ତାଙ୍କୁ ପଠାଇଥାନ୍ତେ ଜାହାଜରେ, କେତେ ମାସ ଲାଗିଥାନ୍ତା, କିନ୍ତୁ ରାତି ପାଇଲେ କାଳଜବନ ଆସି ଆକ୍ରମଣ କରିବ, 3 କୋଟି ସୈନ୍ୟ ଆଣିକି ଆସିବ, ରାତି ଆକ୍ରମଣ କରିବ। ତେଣୁ ଭଗବାନ ରାତାରାତି ନିର୍ମାଣ କରିଦେଲେ ଦ୍ୱାରକା ନଗରୀ, ଏବଂ ସମସ୍ତଙ୍କୁ ଯେଉଁ ମଥୁରାବାସୀମାନେ ଥିଲେ ତାଙ୍କୁ ସବୁ ଟ୍ରାନ୍ସପୋର୍ଟ କରିଦେଲେ ସେଠିକି ଦ୍ୱାରକାକୁ, ମଥୁରା ଦ୍ୱାରକାକୁ। ସକାଳୁ ଉଠିଲା ବେଳକୁ ସେମାନେ ଦେଖିଲା ବେଳକୁ ଦ୍ୱାରକାରେ ଉପସ୍ଥିତ ଅଛନ୍ତି, ଭଗବାନ ଏଇଭଳି ଅଦ୍ଭୁତ କର୍ମା। ଏବଂ ସେଇଠି ଯେଉଁ ସୁଧର୍ମା ସଭା ଥିଲା, ସେ ସଭା ବିଷୟରେ 10ସ୍କନ୍ଧ 70 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସୁଧର୍ମାଖ୍ୟାଂ ସଭାଂ ସଭେଇ ଭଗବାନ 16108 ରାଣୀ ତାପରେ ବିବାହ କରିବେ, 16108 ରାଣୀ ମଥୁରାରୁ ଗଲେ ଦ୍ୱାରକାକୁ, ଏବଂ ସେଇଠି ସେ ଗୋଟିଏ ଗୋଟିଏ କରି, ଗୋଟିଏ ନୁହଁ କି 2ଟି ନୁହଁ କି 3ଟି ନୁହଁ କି 4ଟି ନୁହଁ କି 100 ନୁହଁ କି 200 ନୁହଁ କି 1000 ନୁହଁ କି 2000 ନୁହଁ, ଏକାଥରେ 16108 ରାଣୀ ବିବାହ କରିବେ, 16108 ରାଣୀ। ଏବଂ 16108 ରାଣୀ ଏତେ ରାଣୀଙ୍କୁ କେମିତି ଚଳାଇବା ପାଇଁ, କେଉଁଠୁ ତାଙ୍କୁ ଭଗବାନଙ୍କୁ ଚିନ୍ତା କରିବା ପାଇଁ କେଉଁଠୁ ଟଙ୍କା ଆସିବ, ସେମାନେ ସବୁ ସ୍ୱୟଂ ଲକ୍ଷ୍ମୀ, ସମସ୍ତଙ୍କ ଗୃହରେ ସମସ୍ତଙ୍କର ଯେଉଁ ମହଲ ରହିଛି ସେ ମହଲରେ ସବୁ ବିଭିନ୍ନ ପ୍ରକାର ଅଳଙ୍କାର ସବୁ କ'ଣ ମୂଲ୍ୟବାନ ଯେଉଁ ମଣି ସବୁ ରହିଛି, ଯେଉଁଥିରୁ ଆଲୋକ ସବୁ ନିର୍ଗତ ହେଉଛି ଆଲୋକ। ତେଣୁ ଏଇଭଳି ଭାବରେ ସବୁ ମହଲରେ ସବୁ ଧନଧାନ୍ୟ ଭର୍ତ୍ତି ହେଇକି ରହିଛି, ଭରି ହେଇକି ରହିଛି, ଏତେ ହଜାର ରାଣୀ ଅଛନ୍ତି, 16108 ରାଣୀ, ଆଉ ସମସ୍ତଙ୍କୁ ଦେଇ ହେଉନି ଡ୍ରେସ୍, ଖାଦ୍ୟ ଦେଇ ହେଉନି, ନା ନା, ସବୁଠି ଭଗବାନ ନିଜକୁ ବିସ୍ତାର କରିଥିଲେ, 16108 ରୂପରେ ନିଜକୁ ବିସ୍ତାର କରି ସମସ୍ତଙ୍କ ରାଣୀଙ୍କ ପାଖରେ ଭଗବାନ ଯେତେବେଳେ ଗୋଟିଏ ଗୋଟିଏ କରି ବିବାହ କରୁଥିଲେ, 8ଟି ବିବାହ କଲେ ଗୋଟିଏ ଗୋଟିଏ, ତାପରେ ଚିନ୍ତା କଲେ ଆଉ ଗୋଟିଏ ଗୋଟିଏ ବିବାହ କରିବା ନା, ଏକାଥର ହଜାର ହଜାର ବିବାହ କରିବା, ଚାଲିଗଲେ ଗୋଟେ ସ୍ଥାନରେ
ଯେଉଁ ରହିଛନ୍ତି, କିଏ ନରକାସୁର, ସେ ଭଗବାନଙ୍କ ପୁତ୍ର ନରକାସୁର। ଭଗବାନ ଯେତେବେଳେ ଶୁକ ରୂପରେ ବରହାଦ ରୂପରେ ପୃଥିବୀକୁ ଉତ୍ତୋଳନ କରୁଥିଲେ, ସେହି ସମୟରେ ତାଙ୍କର ଏ ପୁତ୍ର ସନ୍ତାନ ଜାତ ହୋଇଥିଲା, ସେ ନରକାସୁର ବୋଲି କୁହାଯାଉଛି। ତେଣୁ ଏ ନରକାସୁର ବା ଭୌମାସୁର ବୋଲି ମଧ୍ୟ କୁହାଯାଏ, ଭୂମିଙ୍କର ପୁତ୍ର ହେଲେ ମଧ୍ୟ ସେ ଅସୁର ହୋଇଗଲା, ଭଗବାନଙ୍କ ପୁତ୍ର ହୋଇକରି ମଧ୍ୟ ସେ ଅସୁର ହୋଇଗଲା। କାରଣ ଅସତ୍ସଙ୍ଗ, ଅସତ୍ସଙ୍ଗରେ ସେ ଅସୁରରେ ପରିଣତ ହୋଇଗଲା। ଏବଂ ପୃଥିବୀର ସବୁଠାରୁ ଯେତେ ସୁନ୍ଦରୀ ଥିଲେ, ମିସ୍ ୱାର୍ଲଡ ସବୁ ଥିଲେ, ସମସ୍ତଙ୍କୁ ଆଣିଥିଲା, ବନ୍ଦୀ କରି ରଖିଥିଲା, 16,100 ଆଣିଥିଲା, ବିବାହ କରିବ, ବହୁତ ଉପଭୋଗ କରି ଏକାଥରକେ ବିବାହ କରିବ ପାଇଁ ଚିନ୍ତା କରିଥିଲା। ତେଣୁ ଭଗବାନ ଗଲେ, ତାଙ୍କର ପତ୍ନୀ ସତ୍ୟଭାମାଙ୍କୁ ନେଇକରି ଗଲେ। ସତ୍ୟଭାମା ହେଉଛି ଭୂମିଦେବୀଙ୍କର ଅଂଶରେ ଆସିଛନ୍ତି ସତ୍ୟଭାମା। ତେଣୁ ତାଙ୍କ ମା ପୁତ୍ରକୁ ହତ୍ୟା କରିବ, କାଳେ ମା କ'ଣ ମନ ଦୁଃଖ କରିବେ, ସେଥିପାଇଁ ମାଙ୍କୁ ନେଇକରି ଗଲେ। ମା କହିବ ତାଙ୍କୁ ମାର, କାହିଁକିନା ସେ ଏଇଭଳି ଭାବରେ ସବୁ ବିଭିନ୍ନ ପ୍ରକାର ଅସତ୍ ଆଚରଣ କରୁଥିଲା। 20,100 ସେ ଇଏ ବନ୍ଦୀ କରିଥିଲେ, ଜରାସନ୍ଧ ବନ୍ଦ କରିଥିଲେ। ଏବଂ 16,100 ଯେଉଁ ବହୁତ ପ୍ରକାର ଏଭଳି ବ୍ୟବସ୍ଥା କରିଥିଲା, କେହି ତା ଭିତରେ ପ୍ରବେଶ କରିପାରିବେ ନାହିଁ। ଯେମିତି କଂସ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲା, ସେହିଭଳି ଭାବରେ ଇଏ ନରକାସୁର ନିଜକୁ ସୁରକ୍ଷିତ କରିବା ପାଇଁ ବହୁତ ପ୍ରକାର ବ୍ୟବସ୍ଥା କରିଥିଲା। କିନ୍ତୁ ଭଗବାନ ସବୁ ସିକ୍ୟୁରିଟି ଯେଉଁ ଥିଲା, ସବୁ ସିକ୍ୟୁରିଟିକୁ ଅସ୍ତବ୍ୟସ୍ତ କରିଦେଇ ସବୁ ସିକ୍ୟୁରିଟିକୁ ହଟାଇ ଦେଇକରି ନିଜେ ଯାଇ ପହଞ୍ଚିଗଲେ ଏବଂ ସେ ହତ୍ୟା କଲେ, ନରକାସୁରକୁ ହତ୍ୟା କଲେ। ତେଣୁ ଭୂମିଦେବୀଙ୍କର ପୁତ୍ର ହେଉଛନ୍ତି ନରକାସୁର। ଭୂମିଦେବୀ ଭଗବାନଙ୍କୁ ସ୍ତୁତି କରିଛନ୍ତି, 10:69 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ସ୍ତୁତି କରିଛନ୍ତି। ତେଣୁ କହିବାର ଉଦ୍ଦେଶ୍ୟ ଥିଲା ଯେ ତା ଯେଉଁ ନରକାସୁର ଯେଉଁ ପୁତ୍ର ସହଦେବ ନା କ'ଣ ତାଙ୍କ ନା, ତାଙ୍କୁ ରାଜା କରେଇଲେ, ଭଗବାନ ତାଙ୍କୁ ରାଜା କରେଇଲେ। ଏବଂ ସେ ଯେଉଁ ବନ୍ଦୀ ଯେଉଁଠି 16,100 ରାଣୀ ରହିଥିଲେ, ସେ ଗୃହକୁ ଗଲେ, ପ୍ରବେଶ କଲେ। ଏ ଯେଉଁ ରାଣୀ ନୁହଁ, ସେମାନେ ସବୁ କନ୍ୟା ଥିଲେ, ଜଣେ ଯେତେବେଳେ ବନ୍ଦୀ କରି ଆଣିଛନ୍ତି ଆଉ ତାଙ୍କୁ କେହି ବିବାହ କରିବେ ନାହିଁ। ବର୍ତ୍ତମାନ ତାଙ୍କୁ କାଳେ ମାନେ ମୁକ୍ତି କଲେ ମଧ୍ୟ ତାଙ୍କୁ ଆଉ କେହି ବିବାହ କରିବେ ନାହିଁ। ତେଣୁ ସେମାନେ ସମସ୍ତେ କୃଷ୍ଣଙ୍କୁ ନିଜର ପତି ରୂପରେ ପ୍ରାର୍ଥନା କରିଛନ୍ତି, ପତି ରୂପରେ ପ୍ରାପ୍ତ ହେବା ପାଇଁ। ତେଣୁ ଭଗବାନ ତାଙ୍କ ପ୍ରାର୍ଥନା ସ୍ୱୀକାର କରି, ଏମାନେ ହେଉଛନ୍ତି 16,100 ଲକ୍ଷ୍ମୀ, 16,100 ଲକ୍ଷ୍ମୀଙ୍କୁ ଭଗବାନ ଆଜି ପ୍ରଥମ ନମ୍ବରକୁ ବିବାହ କରିବେ, କାଲି ତା ପରଦିନ, ତା ପରଦିନ ଏମିତି ହେଲେ ମାସ ମାସ ବର୍ଷ ବର୍ଷ ହେଇଯିବ, 5-6 ଲାଗିଯିବ। ଆମର ସେ ପ୍ରଭୁ କହୁଥିଲେ, ଆମର ଋଷି ପ୍ରଭୁ ପ୍ରଭୁପାଦ ମହାରାଜ ଯେତିକି ସବୁ କାର୍ଯ୍ୟ କରିଛନ୍ତି, ସେତିକି ସବୁ ବହି ପଢ଼ିବା ପାଇଁ, ସେତିକି କରିବା ପାଇଁ କେତେ ମାସ ଲାଗିଯିବ, କେତେ ବର୍ଷ ଲାଗିଯିବ। ତେଣୁ ଭଗବାନ କ'ଣ କଲେ ନା, ଏକ ରୂପରେ ନିଜକୁ ବିସ୍ତାର କରିଦେଲେ, 16,100 ରାଣୀଙ୍କ ପାଖରେ ନିଜକୁ ବିସ୍ତାର କରି 16,100 ରାଣୀଙ୍କୁ ଏକା ସମୟରେ ଏକ ସମୟରେ ବିବାହ କରିଛନ୍ତି। ଏବଂ ଖାଲି ଯେ ନିଜକୁ ବିସ୍ତାର କରିଛନ୍ତି ତାହା ନୁହଁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟରେ କହୁଛନ୍ତି, ତାଙ୍କର ପିତା ବସୁଦେବ, ତାଙ୍କର ମାତା ଦେବକୀ ଏବଂ ଯେତେ ସବୁ ବିବାହରେ ଯାହା ସବୁ ଦରକାର ଆବଶ୍ୟକ ହୁଏ ସମସ୍ତଙ୍କୁ ସେ ବିସ୍ତାର କରିଦେଇଛନ୍ତି, 16,100 ରୂପରେ ବିସ୍ତାର କରିଦେଇଛନ୍ତି। ଏବଂ 16,100 ରୂପରେ ବିସ୍ତାର କରି ତାଙ୍କୁ ସେ ବିବାହ କରିଥିଲେ। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଦିନଚର୍ଯ୍ୟା ବର୍ଣ୍ଣନା କରାଯାଇଛି 70 ଅଧ୍ୟାୟରେ, ସେଥିରେ ବର୍ଣ୍ଣନା କରାଯାଇଛି ଭଗବାନ ଯେତେବେଳେ ଆସନ୍ତି, ସକାଳ 10 ହେଲେ ଭଗବାନ ଯିବେ ସୁଧର୍ମା ସଭାକୁ। ସେଠି ଯଦିଓ ସେ ଚାହିଁଥିଲେ ରାଜା ହୋଇପାରିଥାନ୍ତେ, କିନ୍ତୁ ଉଗ୍ରସେନକୁ ସେ ରାଜା କରିଛନ୍ତି। ଏବଂ 16,100 ମହଲରୁ ଭଗବାନ ଗୋଟିଏ ଜଣେ ଜଣେ ହେଇକି ବାହାରୁଛନ୍ତି, 16,100 ବାହାରୁଛନ୍ତି, ଆସି ଯେଉଁଠି ମୁଖ୍ୟ ଦ୍ୱାର ପାଖରେ ପହଞ୍ଚିଯାଉଛନ୍ତି, ଏକ ହୋଇଯାଉଛନ୍ତି, 16,100 ମିଶି ଏକ ହୋଇଯାଉଛନ୍ତି। ତେଣୁ ତାଙ୍କର ସବୁ ଏଭଳି ରହିଛି ଐଶ୍ୱର୍ଯ୍ୟ, ଅନ୍ୟମାନେ ମଧ୍ୟ କେହି ଜାଣିପାରୁନାହାନ୍ତି ଭଗବାନ ନିଜକୁ ବିସ୍ତାର କରିଛନ୍ତି ବୋଲି। ସେମାନେ ଭାବୁଛନ୍ତି ଆମର କୃଷ୍ଣ ତ ଆସିଛନ୍ତି ଆଉ ଏଇ କୃଷ୍ଣ ଆସିଛନ୍ତି ଆଉ। ଏଇଭଳି ଭାବରେ ଭଗବାନ ଯାଉଛନ୍ତି, ମହଲରୁ ଯାଉଛନ୍ତି ସଭାକୁ, ସେଠି ପୁଣି ସେ ଯାଇ ପ୍ରବେଶ କରୁଛନ୍ତି। ସୁଧର୍ମାଖ୍ୟାଂ ସଭାଂ ସଭେଇ, ସେହି ସୁଧର୍ମା ସଭାରେ ବୃଷ୍ଣିଭି ପରିବାରିତ, ବୃଷ୍ଣି ବଂଶୀୟ ଯେଉଁମାନେ ଥିଲେ ସବୁ ଭଗବାନଙ୍କର ଯେଉଁ ରହିଛନ୍ତି ପରିବାର ବର୍ଗ, କେତେ ହେବ ତାର ହିସାବ ଯଦି କୁହାଯିବ କେତେ ହେବେ, ଜନଗଣନା ସେତେବେଳେ ନଥାଇପାରେ, ସୁଖଦେବ ଗୋସ୍ୱାମୀ ଆଉ ଗଣନା କରିପାରୁନାହାନ୍ତି କେତେ ହେବେ। ତେଣୁ ପରୀକ୍ଷିତ ତଥାପି ପରୀକ୍ଷିତ ଚିନ୍ତା କରୁଛନ୍ତି, ତଥାପି କେତେ ହେବେ ଯାଦବ ସୈନ୍ୟ, କେତେ ହେବେ ଯାଦବ ଯେଉଁମାନେ ଥିଲେ ପରିବାର, କୃଷ୍ଣଙ୍କ ପରିବାର କେତେ ହେବେ ମନରେ ଭାବୁଛନ୍ତି ପରୀକ୍ଷିତ ମହାରାଜ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ତାଙ୍କର କେତେ ସଂଖ୍ୟା ମୁଁ ଗଣିପାରୁନାହିଁ, କାହିଁକି ନା ତାଙ୍କର କେବଳ ଏତିକି ଜାଣ 300 crore 88 lakh ଚ ଆସନ ଯଦୁକୁଳାଚାର୍ଯ୍ୟା କୁମାରାଣାମ ଇତି ଶ୍ରୁତମ। ପରୀକ୍ଷିତ ମହାରାଜ ଯେତିକି ଜାଣ ତାଙ୍କର ଯେଉଁ କୁମାରମାନେ ଥିଲେ, ତାଙ୍କ ଛୋଟ ପିଲାମାନେ ଥିଲେ ପାଠ ପଢ଼ିବା ପାଇଁ, ତାଙ୍କ ପାଇଁ ଯେଉଁ ଟିଚରମାନେ ସବୁ ନିଯୁକ୍ତ ହୋଇଥିଲେ, ଆଚାର୍ଯ୍ୟମାନେ ନିଯୁକ୍ତ ହୋଇଥିଲେ, ତାଙ୍କର ସଂଖ୍ୟା ହେଉଛି କେତେ 100, 200, 1000, 1,00,000, 2,00,000 3,88 lakh 300 crore 88 lakh 3,88 lakh କେବଳ ଟିଚର ଥିଲେ। ତେଣୁ ଯଦୁମାନଙ୍କ ସଂଖ୍ୟା କେତେ ହେବ ହିସାବ କରନ୍ତୁ। ବହୁତ ପ୍ରକାର ତାଙ୍କର ସବୁ ଯଦୁବଂଶରେ ସବୁ ଆସୁଛନ୍ତି, ଯଦୁମାନଙ୍କ ତାଙ୍କର ବହୁତ ବଂଶ ସବୁ ହୋଇଯାଇଥିଲା, ଏକାସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି କେତେ ପ୍ରକାର ସବୁ ବଂଶ ସବୁ ଥିଲା। ହଁ, ଭତ୍ରାଣୀଙ୍କ 10 ପୁତ୍ର ଏବଂ ସେ ପୁତ୍ରମାନଙ୍କର 10 ପୁତ୍ର ଗୋଟିଏ କନ୍ୟା, ପୁଣି ସେ ପୁତ୍ରମାନଙ୍କର ଗୋଟେ 10 ପୁତ୍ର ଗୋଟିଏ କନ୍ୟା। ଏଇଭଳି ଭାବରେ ତାଙ୍କର ଯେଉଁ କେତେ ସବୁ ଯଦୁବଂଶରେ ଯେଉଁ ଆସିଥିଲେ, ଯେଉଁମାନେ ଆସିଥିଲେ କେଉଁମାନେ ଯେଉଁମାନେ ସବୁ ବିଭିନ୍ନ ବଂଶ ସବୁ ସୃଷ୍ଟି ହୋଇଥିଲା, କେତେ ପ୍ରକାର ବଂଶ, ଦାସାହ, ବୃଷ୍ଣୀ, ଅନ୍ଧକ, ଭୋଜ, ସତ୍ୱତା, ମଧୁ, ଅର୍ବୁଦା, ମାଥୁର, ସୁରସେନ, ବିସର୍ଜନା, କୁକୁର, କୁନ୍ତୟ, ଏହିଭଳି ଭାବରେ ବହୁ ଯଦୁଙ୍କ ବଂଶରୁ ଏତେ ପ୍ରକାର ବଂଶ ସବୁ ହୋଇଥିଲେ, ଏମାନେ ସବୁ ଯଦୁକୂଳରେ ସବୁ ଥିଲେ। ଏ ତାଙ୍କର ଫୋର୍ ଫାଦର ଥିଲେ ତାଙ୍କର ଯଦୁ, ଯଦୁଙ୍କ ଠାରୁ ଆସୁଛନ୍ତି ଏମାନେ ସବୁ। ତେଣୁ ଏହିଭଳି ଭାବରେ ଭଗବାନ ଯେତେବେଳେ ପ୍ରବେଶ କରୁଥିଲେ ଯେ ବୃଷ୍ଣୀ ବି ପରିବାରିତ ସବୁ ବୃଷ୍ଣୀ ବଂଶମାନେ ସମସ୍ତେ ତାଙ୍କ ସହିତ ମିଶିକିରି ଯାଉଥିଲେ ରାଜସଭାକୁ, ସକାଳ 10 ହେଲେ ପ୍ରସାଦ ପାଇକି 9 ଯାଉଥିଲେ, ରାଜସଭା ହେଉଥିଲା, ରାଜସଭାରେ କ'ଣ କଥା ଚାଲିଥିଲା ନା ଭଗବାନ ଲୀଳା ସବୁ ପ୍ରସ୍ତୁତ ହେଉଥିଲା, କେଉଁଠି ଆଉ କାହାର କ'ଣ ଅଛି ଇଏ କରିବା ପାଇଁ, କ'ଣ ଜଷ୍ଟିସ୍ ଆଉ ଦରକାର ହେଉଛି ନା କ'ଣ କେସ୍ କିଛି ଅଛି ଯେ ଇଏ ହେବ। ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଏ, ଭଗବାନ ରାମଚନ୍ଦ୍ର ସମୟରେ ଏଭଳି ଥିଲା ରାମ ରାଜ୍ୟ ଯେ ଭଗବାନ ରାମଚନ୍ଦ୍ର କହୁଥିଲେ କି ଅଛି କିଛି ଦେବା, କିଛି ଜଷ୍ଟିସ୍ ଦେବା, ଆମର ଟିକେ ଜଜମେଣ୍ଟ ଯୋଗୁଁ ମୋର ସବୁ ରହିଛି। ଭଗବତ ଗୀତାରେ ଭଗବାନ କହିଲାନି କି ଯେ ମୁଁ ହେଉଛି ଯେଉଁ ଜିଗିସ୍ତାମ, କ'ଣ ଜିଗିସ୍ତାମ ମାନେ ଜଜ୍, ମୁଁ ଯେଉଁ ମାନେ ମୁଁ ଯେଉଁ ନିର୍ଣ୍ଣୟ ଦେଉଛି, ସେମାନେ ହେଉଛନ୍ତି ଭଗବାନଙ୍କର ବିଭୂତି, ଗୋଟେ ଶୋକ ଅଛନ୍ତି 10 ଅଧ୍ୟାୟରେ। ତେଣୁ ରାମଚନ୍ଦ୍ର ଦେଖିଲେ କେହି ନାହାନ୍ତି ଦେବା ପାଇଁ, ବିଚାର ଦେବା ପାଇଁ କେହି ନାହାନ୍ତି, ତଥାପି ପଚାରିଲେ ଲକ୍ଷ୍ମଣ ଦେଖ କିଏ ଥାଇପାରେ, ଦେଖ ପାଖାପାଖି କରୁଥିବେ ନା କେହି ନାହାନ୍ତି, ତଥାପି ଦେଖ ଆଉ କାଳେ କିଏ ଆସିଥିବେ ଦେଖ, ନା କେହି ନାହାନ୍ତି ତଥାପି ଦେଖ, ଆଉ ଗୋଟେ କୁକୁରଟେ ଅଛି, କୁକୁରଟେ ପୁରା ବିଚାର ଦେବା ତାକୁ, ଏ କୁକୁର ପଚାରିଲେ କ'ଣ କୁକୁର ତମର କ'ଣ ଅଛି, ପ୍ରଭୁ ମୋତେ ଜଣେ ମୁଁ ଏମିତି ମୋତେ ଜଣେ ବାଡ଼େଇ ଦଣ୍ଡ ଦେଇଛି, କ'ଣ ଦଣ୍ଡ ଦେଇଛି ସେ, ନା ଏମିତି ମୋତେ ବାଡ଼େଇଲା, ମୁଁ ଖାଇବା ପାଇଁ ଯାଉଥିଲି ମୋତେ ବାଡ଼େଇଲା, ନା କ'ଣ ସବୁ ରାମାୟଣ ସବୁ ବର୍ଣ୍ଣନା କରାଯାଇଛି, ତାହେଲେ କ'ଣ ତମେ ଚାହୁଁଛ, ମୁଁ ତ ମୋତେ ବିଚାର ଦେଲି, ତମର କ'ଣ ବିଚାର, ତମେ କ'ଣ ଚାହୁଁଛ ତାକୁ କ'ଣ ଦଣ୍ଡ ଦେବା ପାଇଁ, ତାକୁ ପ୍ରଭୁ ଆମର ଯେଉଁ ମଠ ଅଛି ସେ ମଠରେ ତାକୁ ମଠାଧୀଶ କରିଦିଅନ୍ତୁ, ମଠାଧୀଶ କରିଦିଅନ୍ତୁ, କାଳାଞ୍ଜାର ମଠରେ ମଠାଧୀଶ କରିଦିଅନ୍ତୁ, ମଠାଧୀଶଙ୍କର ଦଣ୍ଡ ହେଲା ତା ପୁରସ୍କାର ହେଲା, ନା ପ୍ରଭୁ ମୁଁ ଆପଣ ତ ଜାଣନ୍ତି ସବୁ, ତଥାପି ମୁଁ ଥିଲି ସେଇ ମଠାଧୀଶ ଥିଲି, ମୁଁ ଏଇଭଳି ଭାବରେ ଗୋଟେ କୁକୁରକୁ ଏଇଭଳି ଭାବରେ କରିଥିବାରୁ, କୁକର୍ମ କରିଥିବାରୁ ମୁଁ ଆଜି ଏଇ କୁକୁର ନେଇକି ରହିଛି। ତେଣୁ ଏଇଭଳି ଭାବରେ ବର୍ଣ୍ଣନା କରାଯାଏ ଭଗବାନ ରାମଚନ୍ଦ୍ର ସମୟରେ। ତେଣୁ ଭଗବାନ ଯେଉଁ ଥିଲେ ସୁଧର୍ମା ସଭାରେ, ସୁଧର୍ମା ସଭାରେ ଯେଉଁ ପରିବାରିତ ସେ ସମୟରେ ନଈ ସତ୍ୟାଙ୍ଗ ତାଙ୍କର ସେ ସମୟରେ ପ୍ରାବିଶ୍ୟ ନିବିଷ୍ଟାନା ଯେଉଁ ପଶିଯାଉଛନ୍ତି ଏବଂ ତା ଭିତରେ ଯେଉଁ ବସିଯାଉଛନ୍ତି ନିବିଷ୍ଟାନା ନ ସତ୍ୟଙ୍ଗ ଷଡ଼ୁର୍ମୟ ନ ସନ୍ତି ଅଙ୍ଗ, ଏଇ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି, ଏତେ ପ୍ରୀତ ହୋଇଯାଇଛନ୍ତି ସେ ଯେଉଁ ସୁଧର୍ମା ସଭା ଚିନ୍ତା କରି, ଏତେ ଆନନ୍ଦରେ ଜଣେ ରହିବ ସେଠି ନିଜର ଯେଉଁ ରହିଛି ନିଜର ସ୍ୱଧର୍ମ ଯେଉଁ ଜୀବେର ସ୍ୱରୂପ ହୋଇ କୃଷ୍ଣ ନିତ୍ୟ ଦାସ ସେହିଭଳି ଭାବରେ ସ୍ୱଧର୍ମରେ ସବୁ ରହୁଛନ୍ତି, ସବୁ ଆନନ୍ଦରେ ମଗ୍ନ ହୋଇକି ରହୁଛନ୍ତି, ତେଣୁ ସେଠି କୌଣସି ଷଡ଼ୁର୍ମୟ ନଥାଏ, ସେଠି କୌଣସି ଶୋକ ନାହିଁ କି ମୋହ ନାହିଁ ଚିନ୍ତା ନାହିଁ କ'ଣ କରିବା, ଘରେ କାଳେ ଅସୁବିଧା ଥିବ ଖାଇବା ପାଇଁ ଅଛି କି ନାହିଁ, ଜିନିଷପତ୍ର ଆସିଲା କି ନାହିଁ, କାହାର ଚିନ୍ତା ନାହିଁ, ଶୋକ ନାହିଁ, ମୋହ ନାହିଁ, ପିଲା ଛୁଆ ସବୁ ମୋହ ରହିଛି, ପିଲା ଛୁଆ କିଛି ମୋହ ନାହିଁ, ଜରା ବାର୍ଦ୍ଧକ୍ୟ ହେଇନାହିଁ, ବାର୍ଦ୍ଧକ୍ୟ କ'ଣ ହେବ, ଯେତେବେଳେ ଭଗବାନ ଯେତେବେଳେ ଅନିରୁଦ୍ଧ ଯେତେବେଳେ ବାଣାସୁର ବାଣାସୁର ଦଶମ ସ୍କନ୍ଧ 60-61 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବାଣାସୁର କଥା, ଯେ ସେ ସମୟରେ କେଉଁ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର 61 ଅଧ୍ୟାୟରେ ବର୍ଣ୍ଣନା କରା 61 କି 62 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ବାଣ ଥିଲେ, ବାଣ ହେଉଛନ୍ତି ବଳିଙ୍କର ପୁତ୍ର, ବାଣ ବଳି ଯଦି ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ଏବଂ ଜଣେ ମହାଜନ, ତାଙ୍କର ପୁତ୍ର ଯେଉଁ 100 ପୁତ୍ର ଥିଲେ, ତା ଭିତରେ ବାଣ ଜଣେ ଥିଲେ, ସେ ବୋଧେ ଅସୁର ହୋଇଯାଇଥିଲେ, ଅସତ ସଙ୍ଗରୁ ସବୁ ଅସୁର ହୋଇଯାଉଛନ୍ତି, ତେଣୁ ତାଙ୍କର ଯେତେବେଳେ କନ୍ୟା ଜଣେ ଥିଲେ, ସେ କନ୍ୟା ତାଙ୍କ ନାଁ ହେଉଛି କ'ଣ, ଉଷା, ଉଷା ଗୋଟେ ଥର ରାତିରେ ଦେଖିଦେଲେ, ସ୍ୱପ୍ନ ଦେଖିଲେ, ଗୋଟେ ବହୁତ ସୁନ୍ଦର ପୁତ୍ରକୁ ଦେଖିଲେ ସ୍ୱପ୍ନରେ, ତେଣୁ ମାନେ ତାଙ୍କର ପ୍ରେମିକ ଭଳି ତାଙ୍କୁ ସ୍ୱପ୍ନରେ ଦେଖିଲେ, ତେଣୁ ସକାଳେ ଯେତେବେଳେ ହେଲା ନିଦ ଭାଙ୍ଗିଗଲା, ତାଙ୍କର ସୁନ୍ଦର ରୂପ ଦେଖି ସେ ଭାଳି ହେଉଛନ୍ତି, ତେଣୁ ଉଷାଙ୍କର ଯେ ସଖୀ ଚିତ୍ରଲେଖା, ସେ ଜାଣିପାରିଲେ ଉଷାଙ୍କର ମନ କଥା, ତେଣୁ ସେ କହିଲେ କିଛି ଚିନ୍ତା ନାହିଁ, ମୁଁ ବାହାର କରିଦେବି, କେଉଁ କାହାକୁ ତୁମେ ସ୍ୱପ୍ନରେ ଦେଖିଥିଲ, କହି ସବୁ ଚିତ୍ର ଆଙ୍କିବାକୁ ଲାଗିଲେ, ଚିତ୍ରଲେଖା ଚିତ୍ର ଲେଖିବା ଲେଖିଦେଲେ, ତା ଦେହରେ ବହୁତ ମାନଙ୍କର ସବୁ ବର୍ଣ୍ଣନା ଭାଗବତ ବର୍ଣ୍ଣନା କରାଯାଇଛି, ତା ଦେହରେ ଆସିଲା କାହାର କଥା ନା ଅନିରୁଦ୍ଧ, ନାହିଁ ଅନିରୁଦ୍ଧ ଲାଷ୍ଟକୁ ଆସିବ, ପ୍ରଥମେ ଆସିଲା ସୁରସନଙ୍କର ପିତା, କିଏ ସୁରସନଙ୍କର ପିତା, ଦେବମିଢ ପୁତ୍ର ହେଉଛି ସୁରସେନ ନା, ସୁରସେନ ମାନେ କୃଷ୍ଣଙ୍କୁ ସେତେବେଳେ ବୟସ କେତେ ହେବଣି, ତାଙ୍କର ପିତା ହେଉଛନ୍ତି ବସୁଦେବ, ବସୁଦେବଙ୍କ ପିତା ହେଉଛନ୍ତି ସୁରସେନ, ସେମାନଙ୍କଠୁ ସେ ସବୁ ଚିତ୍ର ଲେଖିବା ଆରମ୍ଭ କଲେ, କାହିଁକିନା ସେମାନେ ମଧ୍ୟ ବୃଦ୍ଧ କେହି ନାହାନ୍ତି, ସମସ୍ତେ ଯୁବକ ବୃଦ୍ଧ ହେଇଥିଲେ ସିନା ତାଙ୍କ କଥା ଛାଡ଼ିଯାଏ, ବୃଦ୍ଧ ଲୋକ ଏସବୁ ବୃଦ୍ଧ ଏମାନଙ୍କୁ କାହିଁ ଚିତ୍ର ଆଙ୍କିବା, ୟାକୁ କ'ଣ ଆସିଥିବେ କି, କିନ୍ତୁ ସେମାନେ ବୃଦ୍ଧ ହେଲେ ମାନେ ସବୁ ଯୁବକ, ସେଠୁ ଆସିଛି କଥା ଆସୁଛି, ସେଠୁ ଆସିଛି, ତା'ପରେ ସେ ଦେଖୁଛନ୍ତି ଉଷା ଦେଖୁଛନ୍ତି, ସେ ନା ନା ଇଏ ନୁହଁ, ତାଙ୍କର ପୁତ୍ର ସୁରସେନ ନା ଇଏ ନୁହଁ, ତାଙ୍କର ପୁତ୍ର କୃଷ୍ଣ ନା ଇଏ ନୁହଁ, ତାଙ୍କର ପୁତ୍ର କିଏ ପ୍ରଦ୍ୟୁମ୍ନ ନା ନା ସେ ନୁହଁ, ତାଙ୍କର ପୁତ୍ର ଅନିରୁଦ୍ଧ, ତେଣୁ ସେଠି କେହି ବୃଦ୍ଧ ହେଉନଥିଲେ, ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଯାଇଥିଲେ ବୃନ୍ଦାବନ ମଥୁରାକୁ ଗଲେ, ଦଶମ ସ୍କନ୍ଧ 45 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମଥୁରାର ଯେଉଁମାନେ ବୁଢ଼ାମାନେ ଥିଲେ ସବୁ, ସେମାନେ ଯେତେବେଳେ ଭଗବାନ ରୂପ ଦେଖିଲେ, ତତ୍ର ପ୍ରବୟସୋ ଅପ୍ୟାସନ ଯୁବାନ ଅତି ବଳ ଦୋଷ, ତତ୍ର ପ୍ରବୟସ, ପ୍ରବୟସ ମାନେ ଅନେକ ବୃଦ୍ଧ ହେଇଯାଇଛନ୍ତି, କେତେ ବର୍ଷ ହେବ, ଗୋରମୁଣ୍ଡ ପ୍ରଭୁଙ୍କଠାରୁ ଆହୁରି ଅଧିକା ବୟସ ହେବ, ତାଙ୍କୁ ବୃଦ୍ଧ ହେଇଯାଇଛନ୍ତି, ଆଖିକୁ ଦୁଶୁନି ଏଇଭଳି ଭାବରେ, ତତ୍ର ପ୍ରବୟସ ଅପି, ବହୁତ ବୁଢ଼ା ବ୍ୟକ୍ତି ହେଲେ ମଧ୍ୟ ଆଖିକୁ ଦୁଶୁନଥିଲା ଆସନ, କିନ୍ତୁ ସେମାନେ ଯୁବାନ ଅତି ବଳ ଦଶା, ସେମାନେ ଖାଲି ଯୁବକ ହେଇଗଲେ ତା ନୁହଁ, ଅତି ବଳ, ବହୁତ ବଳବାନ ହେଇଗଲେ, ବହୁତ ତାଙ୍କର ଇନ୍ଦ୍ରିୟମାନଙ୍କର ମଧ୍ୟ ବଳ ହେଇଗଲା, ଏଇଭଳି ଭାବରେ ବଳ ଦଶା ବୋଲି କୁହାଯାଉଛି, ପିବନ୍ତୁ ଅକ୍ଷୀର ମୁକୁନ୍ଦସ୍ୟ, କେମିତି ହେଲା ନା, ତାଙ୍କର ଚକ୍ଷୁ ମାଧ୍ୟମରେ ମୁକୁନ୍ଦଙ୍କର ମୁଖାମ୍ବୁଜ ସୁଧା ମୁହୁ, ଭଗବାନ ମୁକୁନ୍ଦଙ୍କର ମୁଖପଦ୍ମର ଯେଉଁ ରହିଛି ଅମୃତକୁ ଚକ୍ଷୁଧାରା ପାନ କରି ସେ ଏଇଭଳି ଭାବରେ ତାଙ୍କର ପରିବର୍ତ୍ତନ ହେଇଗଲା, ବୃଦ୍ଧ ବ୍ୟକ୍ତି ସବୁ ହେଇଗଲେ, ଅତି ଯୁବକ ହେଇଗଲେ, ତେଣୁ ସେଇଭଳି ଭାବେ ବୃଦ୍ଧାମାନେ ମଧ୍ୟ ସବୁ ଯୁବତୀ ହେଇଗଲେ, ଏ ଭଗବାନ ରୂପର ପ୍ରଭାବ ରହିଛି ଏଭଳି ଭାବରେ, ତେଣୁ ଏଠି ଯେଉଁ କୁହାଯାଉଛି ଯେ ଭଗବାନ ସେ କାହାର ଶୋକ ନାହିଁ କି ମୋହ ନାହିଁ କି କ୍ଷୁଧା ନାହିଁ ପିପାସ ନାହିଁ ଏସବୁ କିଛି ନଥିଲା, ତେଣୁ ଏ କଥା କାହିଁକି ଆସିଲା ନା, ଭଗବାନଙ୍କର ସ୍ତନ୍ୟ କାମ, ଭଗବାନ ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି, ଭଗବାନ ସହିତ ଆତ୍ମାରାମ, ତାଙ୍କର କ୍ଷୁଧା ନଥାଏ। ଆମର ଯେମିତି 9 ବାଜିଗଲେ ଆମେ ଅପେକ୍ଷା କରିଥିବା, କେତେବେଳେ ଘଣ୍ଟା ବାଜିବ ଆମେ ପ୍ରସାଦ ପାଇବା, ଭଗବାନଙ୍କର କ୍ଷୁଧା ନଥାଏ। ଭଗବାନ ସ୍ୱରୂପ ସଚ୍ଚିଦାନନ୍ଦମୟ ଶରୀର, ତାଙ୍କର କ୍ଷୁଧା ନଥାଏ, କିନ୍ତୁ ତାଙ୍କର ଭକ୍ତ ପାଇଁ ସେ ଦେଖାଉଛନ୍ତି, ଭକ୍ତ ବତ୍ସତା ଦେଖାଉଛନ୍ତି, କନ୍ୟା କାମ କ୍ରନ୍ଦନ କରୁଛନ୍ତି, ମୋତେ ଭୋକ ହେଉଛି ଖାଇବାକୁ ଦିଅ। ଛୋଟ ପିଲା ଯେମିତି କହନ୍ତି ଖାଇବାକୁ ଦିଅ ଭୋକ ହେଲାଣି ମାଆଙ୍କୁ ପିତାଙ୍କୁ, ସେହିଭଳି ଭାବରେ ମାଆଙ୍କ ପାଖରେ ଆସି ପହଞ୍ଚି ଯାଉଛନ୍ତି କନ୍ୟା କାମ। ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କର ଭକ୍ତଙ୍କ ପାଖରେ ସବୁ ଐଶ୍ୱର୍ଯ୍ୟକୁ ତ୍ୟାଗ କରିଛନ୍ତି। ତେଣୁ ତମ ଅଙ୍କ ମା ରୂଢ଼ ମାଆ ଯଶୋଦା ତୋର ଦେଖିଦେଲେ, ତେଣୁ ମାଆ ଯଶୋଦା ଚିନ୍ତା କରୁଥିଲେ ପୁଅ ଶୋଇଛି, ଏହି ସମୟରେ କାର୍ଯ୍ୟ କରିଦେବା ଭଲ, ନହେଲେ ସବୁ ଉଠିଗଲା ମାନେ ବହୁତ ପ୍ରକାର ତାର ସବୁ ସେଥିରେ ବ୍ୟସ୍ତ ରହିବାକୁ ପଡ଼ିବ, ଆଉ କାମ କରିହେବ ନାହିଁ। ତାଙ୍କର ତ କାମ କରିବା ଦରକାର ନାହିଁ, କିନ୍ତୁ ସେଇଦିନ ସେ କରୁଥିଲେ ଏକଦା ବୋଲି ଆରମ୍ଭ ହେଇଛି। ଏକଦା କହିଲେ ଯେଉଁ ପ୍ରଥମ ଶ୍ଳୋକରେ ଆମେ କହିଥିଲେ, ଏକଦା ଗୃହଦା ଆସିଛୁ ଯଶୋଦାନନ୍ଦ ଗେହିନୀ, କର୍ମାନ୍ତର ନିଯୁକ୍ତ ଆସୁ ନିର୍ମମନ୍ତ ସ୍ୱୟଂ ଦଧି। ସ୍ୱୟଂ ଦଧି କହିବାର ଉଦ୍ଦେଶ୍ୟ ହେଉଛି ମାଆ ଯଶୋଦା ଆଗରୁ ସେ ସବୁ ଦଧି ମନ୍ଥନ କରୁନଥିଲେ, ତେଣୁ ଆଜି ଚିନ୍ତା କରୁଛନ୍ତି ବେଳାବେଳେ ଉଠି ଏସବୁ କାର୍ଯ୍ୟ କରିଦେଲେ କୃଷ୍ଣ ଉଠିଲା ପରେ ତାଙ୍କର ସବୁ କାର୍ଯ୍ୟ କରିବା, ଆମକୁ ସ୍ନାନ କରାଇବା, ଏତେ ବିଭିନ୍ନ ପ୍ରକାର ତାଙ୍କର ଯେଉଁ ସେବା ଅଛି, ଆମେ ଯଦି ସକାଳେ ସେବା କରୁଛେ ଅର୍ଚ୍ଚନ ସେବା ଇତ୍ୟାଦି। ତେଣୁ ମା ଯଶୋଦା ଏଇଭଳି ଭାବରେ ଚିନ୍ତା କରୁଛନ୍ତି, କିନ୍ତୁ କୃଷ୍ଣ ଆସି ପହଞ୍ଚିଗଲେ, ଆସି ପହଞ୍ଚିକରି ସେତେବେଳେ ଧରି ଦେଇଛନ୍ତି ଦଧି ମନ୍ଥନମାନଙ୍କୁ ଧରି ଦେଇଛନ୍ତି। ତେଣୁ ମା କ'ଣ କଲେ ନା, ତମ ଅଙ୍କ ମା ରୂଢ଼ ଭଗବାନ ନିଜେ ତାଙ୍କର କୋଳରେ ଯାଇ ବସିଗଲେ, ଏଠି ଜଗନ୍ ପ୍ରଦେଶରେ ଦେଇକରି ଆସି ପହଞ୍ଚିଗଲେ କୋଳରେ ବସିଗଲେ। ତେଣୁ ତମ ଅଙ୍କ ମା ରୂଢ଼ ମପାୟ ସ୍ତନମ, ତେଣୁ ତାଙ୍କୁ ସ୍ତନ୍ୟପାନ କରାଉଛନ୍ତି ମା ଯଶୋଦା। କିଭଳି ସ୍ତନ୍ୟପାନ କରୁଛନ୍ତି ନା, ସ୍ନେହ ସ୍ମୃତମ ସ୍ତନ୍ୟ, ମଧ୍ୟ ସ୍ତନ୍ୟରେ ଯେଉଁ କ୍ଷୀର ରହିଛି ସିଏ ମଧ୍ୟ କ୍ଷୀର ଚାହୁଁଛି ମୁଁ କେମିତି ଭଗବାନଙ୍କ ସେବାରେ ଲାଗିବି। ଚିର ଜଗତର ସବୁକିଛି ଜୀବନ୍ତ ବସ୍ତୁ ନା, ସେଠି କୌଣସି ନିର୍ଜୀବ ବସ୍ତୁ ନାହିଁ, ସବୁ ଜୀବନ୍ତ। ସ୍ତନ୍ୟମାନଙ୍କର ସ୍ତନ୍ୟରେ ଯେଉଁ କ୍ଷୀର ରହିଛି ସେ ଚାହୁଁଛି ମୁଁ କେମିତି ଭଗବାନଙ୍କ ସେବାରେ ଲାଗିପାରିବି। ଏଇ ଭଗବାନଙ୍କ ସେବା ପ୍ରତି ରହିଛି ବ୍ୟାକୁଳତା, ସେବାର ବ୍ୟାକୁଳତା, ଜଣେ ଯେତେବେଳେ ସେ ବ୍ୟାକୁଳତା ପ୍ରାପ୍ତ ହେବ ବୁଝିବାକୁ ପଡ଼ିବ ଯେ ସେ ଜୀବନରେ ସିଦ୍ଧି ଲାଭ କରିଛି। ସେବା କରିବା ପାଇଁ ବ୍ୟାକୁଳ ରୁଚିକିରି ପଳାଇଯିବେ, ସେବା କରିବା ପାଇଁ ଡାକିଲେ ଆସିବେ ରୁଚିକିରି ପଳାଇଯିବେ, ତା'ମାନେ ଆମର ସେବାର ଆଗ୍ରହ ଆସି ନାହିଁ। ସେବା କରିବା ପାଇଁ ବ୍ୟାକୁଳତା ଆସିବ, ଯେଉଁ ଆମେ କହିଛେ ନା ବିଭିନ୍ନ ସ୍ତର ରହିଛି, କ'ଣ ନା ପ୍ରଥମ ହେଉଛି ନିଷ୍ଠା ରୁଚି ଆସକ୍ତି, ଆସକ୍ତି ସ୍ତରରେ ମାନେ ଆସିଛି ମାନେ ଆସକ୍ତି ରହିବ ସେ ଛାଡ଼ିପାରିବେ ନାହିଁ। ଯେମିତି ଜଣେ ଭୌତିକ ଆସକ୍ତି ରହିଛି ଚା ଟିକେ ଛାଡ଼ିପାରୁନାହିଁ, ନିଶାଦ୍ରବ୍ୟ ଛାଡ଼ିପାରୁନାହିଁ, ଏଇଭଳି ଭାବରେ ସେ ଆସକ୍ତି ରହିଛି, ସେଇଭଳି ଭାବରେ ଭଗବାନ ସେବା ପ୍ରତି ଆସକ୍ତି ରହିଥିବ। ତେଣୁ ଯେଉଁମାନେ ଉନ୍ନତ ଭକ୍ତ ସେମାନଙ୍କର ଭଗବାନଙ୍କ ସେବା ପ୍ରତି ସେଇଭଳି ଭାବରେ ଆଗ୍ରହ, ସେଇଭଳି ଭାବରେ ଆସକ୍ତି ରହିଛି। ତେଣୁ ସ୍ନେହ ସ୍ମୃତମ କ୍ଷୀର ମାନେ ତନରୁ କ୍ଷୀର ବାହାରି ପଡ଼ୁଛି ଭଗବାନ ସେବାରେ ଲାଗିବା ପାଇଁ, ଭଗବାନ ଦେଖି ସେମାନଙ୍କର ଭଗବାନ ଆମେ ଆମକୁ ପାନ କରିବେ, ଆମ ଜୀବନ ସାର୍ଥକ ହେବ। ତେଣୁ ଏହିଭଳି ଭାବେ ସ୍ନେହ ସ୍ନୁତମ ସସ୍ମିତ ମିକ୍ଷତି ମୁଖମ, ତେଣୁ ମା ଯଶୋଦା ଯେତେବେଳେ ତାଙ୍କୁ ସ୍ତନ୍ୟପାନ କରୁଛନ୍ତି, ତେଣୁ ସସ୍ମିତ ବହୁତ ଆନନ୍ଦରେ ମୁଖର କୃଷ୍ଣ ପୁତ୍ରର ମୁଖ ପଦ୍ମ ଦେଖି ବହୁତ ଆନନ୍ଦ ଯାଉଛନ୍ତି, ମୁଖରେ ସ୍ମିତ ହାସ୍ୟ ଆସିଯାଉଛି ମାଆଙ୍କର ଜୀବନରେ। ଯେଉଁ ଆନନ୍ଦ ବର୍ଣ୍ଣନା କରାଯାଇଛି ଭୌତିକ ଜଗତରେ ଯେଉଁ ଆନନ୍ଦ ରହିଛି, ଏ ଭୌତିକ ଜଗତର ଯେତେ ଆପଣ ଉନ୍ନତ ସ୍ତରକୁ ଯିବେ ସେତେ 100 ଲେଖା ଆନନ୍ଦ ବଢ଼ି ବଢ଼ିକା ଯିବ, ଏବଂ ଅନ୍ତିମରେ ଯେତେବେଳେ ବ୍ରହ୍ମଲୋକରେ ପହଞ୍ଚିବେ ବ୍ରହ୍ମଲୋକର ଆନନ୍ଦ ସବୁଠାରୁ ଶ୍ରେଷ୍ଠ ଆନନ୍ଦ ଭୌତିକ ଜଗତରେ। ସେଥିପାଇଁ ଭୌତିକ ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ବିଷୟରେ ଭଗବତ ଗୀତାର 8 ଅଧ୍ୟାୟରେ ଭଗବାନ କେବଳ ଗୋଟିଏ ଇସାରା ଦେଇଦେଲେ ଯେ ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯତ ଭ୍ରମଣ ବିଧୁ, ବ୍ରହ୍ମାଙ୍କର ଏକ ଗୋଟିଏ ଦିନ ହେଉଛି ଆମର ପୃଥିବୀର ଏକ କ'ଣ 1000 ଦିବ୍ୟ ଯୁଗ, ଏଇଭଳି ଭାବରେ ତାଙ୍କର ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ଆଠାରୁ ଆହୁରି ଅଧିକ ଆନନ୍ଦ ରହିଛି ବ୍ରହ୍ମସୁଖରେ, ବ୍ରହ୍ମସୁଖରେ। ତେଣୁ କୁହାଯାଇଛି ଯେଉଁ ଭଗବାନଙ୍କର ସେବା ଯେଉଁମାନେ କରୁଛନ୍ତି ସେ ଯେଉଁ ସୁଖ ଯେଉଁ ରହିଛି ସେ ଯେଉଁ ଆନନ୍ଦ, କୋଟି ବ୍ରହ୍ମ ସୁଖ ନୁହେଁ ତା'ର ଏକ ବିନ୍ଦୁ, ଗୋଟିଏ ବ୍ରହ୍ମ ସୁଖ ଯଦି ମିଶିବ ମଧ୍ୟ ତାର ଗୋଟିଏ ବିନ୍ଦୁ ସହିତ ତୁଳନା ହୋଇପାରିବ ନାହିଁ, ଏତେ ଆନନ୍ଦ। ତେଣୁ ମାଆଙ୍କର ମୁଖ ସ୍ମିତ ହାସ୍ୟ ଆସିଯାଉଛି, ପୁଅକୁ ସ୍ତନ୍ୟପାନ କରାଉଛନ୍ତି, ସସ୍ମିତ ଇକ୍ଷତି ମୁଖମ। ତେଣୁ ମା ଯେତେବେଳେ ପୁତ୍ରକୁ ସ୍ତନ୍ୟପାନ କରାଉଛନ୍ତି, ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ ପୁତ୍ରକୁ ସ୍ତନ୍ୟପାନ କରୁଛନ୍ତି, ଇକ୍ଷତି ମୁଖମ ମୁଖକୁ ଦେଖୁଛନ୍ତି, ମୁଖଚନ୍ଦ୍ର ଭଗବାନଙ୍କର ମୁଖ। ଇଏ ହେଉଛି ଦଶମ ସ୍କନ୍ଧ, ହେଉଛି ଭଗବାନ ମୁଖ। ଭାଗବତ ବର୍ଣ୍ଣନା ପୈତୃକ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଯେଉଁ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଇଏ ହେଉଛି ଭଗବାନଙ୍କର ଦୁଇଟି ପାଦ ପଦ୍ମ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଭଗବାନ ଦୁଇଟି ଜଙ୍ଘ ବା ଜଙ୍ଘ, ପଞ୍ଚମ ସ୍କନ୍ଧ ଭଗବାନଙ୍କ ନାଭି ପ୍ରଦେଶ, ଷଷ୍ଠ ସ୍କନ୍ଧ ଭଗବାନ ବକ୍ଷ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଭଗବାନ ଦୁଇ ବାହୁ, ନବମ ସ୍କନ୍ଧ ଭଗବାନଙ୍କ ଗ୍ରୀବା, ଦଶମ ସ୍କନ୍ଧ ହେଉଛି ଭଗବାନଙ୍କ ମୁଖପଦ୍ମ। ତେଣୁ ମା' ଯଶୋଦା ଯେଉଁଭଳି ଭାବରେ କୃଷ୍ଣଙ୍କର ମୁଖପଦ୍ମ ଦେଖୁଥିଲେ, ସସ୍ମିତ ଆନନ୍ଦରେ ହସୁଛନ୍ତି, ସ୍ମିତ ହାସ୍ୟ କରୁଛନ୍ତି, ସେଇଭଳି ଭାବରେ ଭଗବାନ ଦଶମ ସ୍କନ୍ଧ ଆମେ ପାଠ ପଢ଼ୁଛେ ମାନେ ଏ ଭଗବାନ ମୁଖପଦ୍ମ ଆମେ ଦେଖୁଛେ। ତେଣୁ ଏ ମୁଖପଦ୍ମ ଦେଖି ମଧ୍ୟ ଜଣଙ୍କର ଆନନ୍ଦ ଆସିବ, ସିଏ ମଧ୍ୟ ସ୍ମିତ ହାସ୍ୟ କରିବ। ତେଣୁ ସସ୍ମିତ ଇକ୍ଷତି ମୁଖମ ଭଗବାନ ମୁଖକୁ ଦର୍ଶନ କରୁଛନ୍ତି, ଇକ୍ଷତି ମୁଖମ ଇକ୍ଷଣ କରୁଛନ୍ତି। ଅତୃପ୍ତ ମୁତ୍ସୃଜା ଜବେନ ସାହାଯ୍ୟ ଯାଉ, କିନ୍ତୁ ମା ଯଶୋଦା ଯେତେବେଳେ ସ୍ତନ୍ୟପାନ କରୁଛନ୍ତି ସେତେବେଳେ ଯେଉଁ ପଦ୍ମ ଗାଭୀ ଯେଉଁ ଗାଭୀମାନଙ୍କର ପଦ୍ମଗନ୍ଧା ଗାଭୀମାନଙ୍କର ଯେଉଁ କ୍ଷୀର ଚୁଲିରେ ବସିଛି, ସେମାନେ ଚିନ୍ତା କରୁଛନ୍ତି ମା ଯଶୋଦା ଏସବୁ କ'ଣ, ଏସବୁ ପରମାର୍ଥିକ କଥା, ଚିତ୍ ଜଗତ କଥା, ସେ ଆମର ଭୌତିକ ଜଗତର ଏଇ ଯେଉଁ ଅଦ୍ୱୈତ ଜଗତ ସେଇଟା ଦ୍ୱୈତ ଜଗତର ଚିନ୍ତାରେ ସେଇଟା ଆମେ ବୁଝିପାରିବା ନାହିଁ। ତେଣୁ ସେ ଯେଉଁ କ୍ଷୀରମାନେ ଗରମରେ ଗରମ ହେଉଛନ୍ତି ଚୁଲିରେ, ଯେଉଁ ଚୋଧି ସ୍ତ୍ରୀତେ, ଚୋଧି କହିଲେ ସେ ଯେଉଁ ଚୁଲିରେ ରହିଛନ୍ତି, ସେ ଚୁଲିରେ ଯେଉଁ ଥିବା କ୍ଷୀରମାନେ ସେମାନେ ଚିନ୍ତା କରୁଛନ୍ତି ମା ଯଶୋଦାଙ୍କର ସ୍ଥାନ ଶେଷ ହେବ ନାହିଁ ଏବଂ ଭଗବାନର କ୍ଷୁଧା ମଧ୍ୟ ମିଟିବ ନାହିଁ। ଭଗବାନଙ୍କ କ୍ଷୁଧା ନାହିଁ, ଭଗବାନ ମଧ୍ୟ ଭଗବାନଙ୍କ ଯେଉଁ ଲୋଭ ରହିଛି ଭଗବାନ ଭକ୍ତଙ୍କର ପ୍ରେମର ଆଦାନ ପ୍ରଦାନ, ସେ କେବେ ଶେଷ ହେବ ନାହିଁ। ତେଣୁ ଆମେ ଆଉ କ'ଣ ପାଇଁ ରହିଛୁ, ଆମ ଜୀବନ ରଖିକି ଲାଭ କ'ଣ, ତେଣୁ ଆମେ ଆତ୍ମହତ୍ୟା କରିଦେବା କହିକିରି ସେତେବେଳେ ହଁ ଏଇଟା ପରେ ଆସିବ। ଉତୃପ୍ତ ମୁତ୍ସୃଜ ଜବେନ ସାହାଯ୍ୟ ଯେଉଁ ଯେତେବେଳେ ମା ଦେଖିଦେଲେ ଚୁଲିରେ କ୍ଷୀର ସବୁ ଉତରି ପଡ଼ୁଛି, ଚୁଲିରେ କ୍ଷୀର ଉତରି ପଡ଼ୁଛନ୍ତି, କାରଣ କ'ଣ ନା ସେମାନେ ଭାବୁଛନ୍ତି ଆମେ ଆତ୍ମହତ୍ୟା କରିଦେବା, ଆଉ ତ ଆମର କ୍ଷୀର ପିଇବେନି, ଭଗବାନ ତ ସବୁ ପିଇଦେଲେ, ସେଠି ମା ଯଶୋଦା କ୍ଷୀର ପିଇବେ, ସେ ତ କ୍ଷୀର ପିଇବା ଚାଲିଥିବ, ଶେଷ ହେବ ନାହିଁ, ଆଉ ଆମେ କ'ଣ ପାଇଁ ଜୀବନ ଧାରଣ କରିବା କହିକିରି ଆତ୍ମହତ୍ୟା କରିବାକୁ ବସିଗଲେ। ସେଇଥିପାଇଁ ଯଦିଓ ମା ଯଶୋଦା ଚିନ୍ତା କରୁଛନ୍ତି ପୁଅକୁ କାଢ଼ିବା ପାଇଁ, ସ୍ତନ୍ୟପାନ କରୁଛନ୍ତି ଅନ୍ୟ ଟିକିଏ ବିରୋଧ ଦେବା ପାଇଁ, କିନ୍ତୁ ମା ଭଗବାନ ଚାହୁଁନାହାନ୍ତି, ଭଗବାନ କ୍ଷୀରପାନ କରୁଛନ୍ତି। ତେଣୁ ଅତୃପ୍ତ ଭଗବାନ ଯେଉଁ ଅତୃପ୍ତ, ଇଏ ଗୋଟିଏ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି। ଭଗବାନ କେବେ ହେଲେ ସବୁବେଳେ ତୃପ୍ତ, ସେ ହେଉଛି ପୂର୍ଣ୍ଣ କାମ, ତାଙ୍କର କୌଣସି ଅତୃପ୍ତି ନଥାଏ। ଭୌତିକ ଜଗତ ହେଉଛି ଅପୂର୍ଣ୍ଣତା, ଭଗବାନ ହେଉଛନ୍ତି ପୂର୍ଣ୍ଣ। ଏବଂ ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣା ପୂର୍ଣ୍ଣ ମୁଦଚ୍ଛତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ବସିଛତେ, ସବୁକିଛି ହେଉଛି ସେଠି ପୂର୍ଣ୍ଣ। ପୂର୍ଣ୍ଣ ପ୍ରାପ୍ତିରେ ଆଉ କୌଣସି ଅପୂର୍ଣ୍ଣତା ନଥାଏ। ଆମ ଶ୍ରୀଶ୍ରୀଙ୍କ ଗୌରବଙ୍କୁ ସେ ମହାରାଜ କହନ୍ତି ପୂର୍ଣ୍ଣ, ଯେଉଁମାନେ ଭୌତିକ ଜଗତରେ ସମସ୍ତେ ଅପୂର୍ଣ୍ଣ, କାହିଁକି ନା ସେ ପୂର୍ଣ୍ଣକୁ ପ୍ରାପ୍ତ ହୋଇନାହାନ୍ତି, ପୂର୍ଣ୍ଣଚନ୍ଦ୍ରକୁ ପ୍ରାପ୍ତ ହୋଇନାହାନ୍ତି। ଭଗବାନ ଯେଉଁମାନେ ପ୍ରାପ୍ତ ହୋଇଯାଇଛନ୍ତି ତାଙ୍କର ଆଉ କୌଣସି ଅତୃପ୍ତ ନଥାଏ, କୌଣସି ଅପୂର୍ଣ୍ଣତା ନଥାଏ। କିନ୍ତୁ ଇଏ ଭଗବାନ ପୂର୍ଣ୍ଣ ହୋଇକରି ମଧ୍ୟ ପୂର୍ଣ୍ଣ ହୋଇକରି ମଧ୍ୟ ତାଙ୍କର ଅତୃପ୍ତ ଅତୃପ୍ତି ଦେଖାଉଛନ୍ତି। ଏଇଟା ହେଉଛି କ'ଣ ନା ପୂର୍ଣ୍ଣ କାମତ୍ୱ ବି ଅତୃପ୍ତିଆ, ଭଗବାନ ସବୁଥିରେ ତୃପ୍ତ, ସବୁବେଳେ ତୃପ୍ତ, ତାଙ୍କର କିଛି କାମନା ନାହିଁ। କାମନା ଥିଲେ ସିନା ସେ ଚାହିଁବ ଏଇଟା ଦରକାର ସେଇଟା ଦରକାର, ଭଗବାନ କଥା ଛାଡ଼ନ୍ତୁ, ଭଗବାନଙ୍କ ଯେଉଁମାନେ ଭକ୍ତ ସେମାନେ ମଧ୍ୟ ସବୁବେଳେ ତୃପ୍ତ। ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି କ'ଣ, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତୀବ ଶାନ୍ତ। କୃଷ୍ଣ ଭକ୍ତ ହେଉଛନ୍ତି ତୃପ୍ତ ସବୁବେଳେ ନିଷ୍କାମ, ତାଙ୍କର କୌଣସି କାମନା ନାହିଁ, ତେଣୁ ଶାନ୍ତ, ସେ ସବୁବେଳେ ସେ ତୃପ୍ତ ହୋଇକି ରହିଛନ୍ତି, ତାଙ୍କର କିଛି ଦରକାର ନାହିଁ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁବେଳେ ଏହି ସ୍ତରରେ ଅଛନ୍ତି, ଆଉ ତାଙ୍କ ଭଗବାନ କଥା କ'ଣ କହିବା, ଭଗବାନର କୌଣସି ଅତୃପ୍ତି ନାହିଁ, ସବୁବେଳେ ସେ ତୃପ୍ତ, ତାଙ୍କର କିଛି ଆବଶ୍ୟକତା ନଥାଏ। ଲକ୍ଷ୍ମୀଦେବୀ ତାଙ୍କର ପ୍ରାର୍ଥନାରେ କହିଛନ୍ତି ସେ କଥା। ଲକ୍ଷ୍ମୀଦେବୀ ଭାଗବତ ଅଷ୍ଟମ ସ୍କନ୍ଧରେ ଯେତେବେଳେ ସମୁଦ୍ର ମନ୍ଥନ ଲୀଳା ବର୍ଣ୍ଣନା କରାଯାଉଛି, ଲକ୍ଷ୍ମୀଦେବୀ ଆସୁଛନ୍ତି ସମୁଦ୍ରରୁ, ସେତେବେଳେ ସେ ଚିନ୍ତା କରୁଛନ୍ତି କାହାକୁ ବର ରୂପରେ ଗ୍ରହଣ କରିବେ। ଭଗବାନ ଲୀଳା ଚାଲିଛି, ତେଣୁ ସବୁ ପ୍ରକାର ଯେତେ ସବୁ ବିଭିନ୍ନ ଡିପାର୍ଟମେଣ୍ଟରେ ଯିଏ ହେଡ଼ ଅଛନ୍ତି ବା ସବୁଠାରୁ ଯେଉଁ ଶୀର୍ଷ ସ୍ତରରେ ଅଛନ୍ତି ଯିଏ, ତାଙ୍କ ବିଷୟରେ ଚିନ୍ତା କରୁଛନ୍ତି ମା ଲକ୍ଷ୍ମୀଦେବୀ ଚିନ୍ତା କରୁଛନ୍ତି, ନା ତାଙ୍କର ଇଏ ଦୋଷ ରହିଛି, ତାଙ୍କର ସେ ଦୋଷ ରହିଛି, କ'ଣ ନୂନଂ ତପୋଜସ୍ୟ ନମନୁ ନିର୍ଜୟ। ବହୁତ ତପସ୍ୱୀ ବ୍ୟକ୍ତି ଅଛନ୍ତି, ଆମେ ଗୋଟେ ବଡ଼ ତପସ୍ୱୀକୁ ବିବାହ କରିବା, ଲକ୍ଷ୍ମୀଦେବୀ ଚିନ୍ତା କରି ନା ନା କ'ଣ ହେବ, ଯେଉଁ ତପସ୍ୱୀ ହେଲେ କ'ଣ ହେବ, ସେ କ୍ରୋଧକୁ ଜୟ କରିପାରିନାହାନ୍ତି, ଦୁର୍ବାସାଙ୍କର ଚିନ୍ତା କରୁଛନ୍ତି ଦୁର୍ବାସା। ଏଇଭଳି ଭାବରେ ସମସ୍ତ ବିଷୟରେ ଚିନ୍ତା କରିକି ଦେଖିଦେଲେ ସମସ୍ତଙ୍କର କିଛି ନା କିଛି ରହିଛି, କ'ଣ ଦୋଷ କିଛି ରହିଛି ବା ତାଙ୍କର କିଛି ଅପୂର୍ଣ୍ଣତା କିଛି ରହିଛି, କିନ୍ତୁ ପୂର୍ଣ୍ଣ ବ୍ୟକ୍ତି ପାଖକୁ ଆସି ଯେତେବେଳେ ପହଞ୍ଚିଗଲେ ସମସ୍ତଙ୍କ ବିଚାର କରିକରି, ପୂର୍ଣ୍ଣ ବ୍ୟକ୍ତି ହେଉଛନ୍ତି ଭଗବାନ ବିଷ୍ଣୁ, ସେ ହେଉଛନ୍ତି ପୂର୍ଣ୍ଣ, ତାଙ୍କର କୌଣସି ଅତୃପ୍ତି ନାହିଁ, ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ, କିନ୍ତୁ ତଥାପି ଲକ୍ଷ୍ମୀଦେବୀ ଯେତେବେଳେ ସବୁକିଛି ଚିନ୍ତା କରିଦେଲେ ତଥାପି ଆଙ୍କର ଗୋଟେ ଅସୁବିଧା ରହିଛି, ନା କ'ଣ ସେ ଅସୁବିଧା, ନା ନ କାଙ୍କ୍ଷ ମା ମୋତେ ସେ ଚାହୁଁନାହାନ୍ତି, ତାଙ୍କର ସବୁ ପ୍ରକାର ପୂର୍ଣ୍ଣତା ରହିଛି, ଆଉ ପୂର୍ଣ୍ଣତା ଅଛି ଆଉ ମୋତେ କାହିଁ ଚାହିଁବେ, ତାଙ୍କର ସିନା ଅପୂର୍ଣ୍ଣତା ଥିଲେ ହଁ ଲକ୍ଷ୍ମୀଦେବୀ ମୋର ଆବଶ୍ୟକତା ରହିଛି, ସେ ତ ପୂର୍ଣ୍ଣ, ସିଏ ମୋତେ ଚାହୁଁନାହାନ୍ତି, କିନ୍ତୁ ମୋତେ ନ ଚାହିଁଲେ ମଧ୍ୟ ମୁଁ ତାଙ୍କୁ ସ୍ୱାମୀ ରୂପରେ ବରଣ କରିକି ତାଙ୍କୁ ବରଣ କରିଛନ୍ତି। ତେଣୁ ଭଗବାନ ହେଉଛନ୍ତି ସବୁବେଳେ ତୃପ୍ତ, ତାଙ୍କର କୌଣସି ଅତୃପ୍ତି ନଥାଏ, କିନ୍ତୁ ଭଗବାନ ତାଙ୍କର ଭକ୍ତ ପାଇଁ ଏଇ ଅତୃପ୍ତି, ତାଙ୍କର ଯେଉଁ ପୂର୍ଣ୍ଣ କାମଟା ପୂର୍ଣ୍ଣ ତୃପ୍ତ ସିଏ ଭଗବାନ ରହିଛନ୍ତି, ପୂର୍ଣ୍ଣ କାମ ସିଏ ଅତୃପ୍ତି ପ୍ରଦର୍ଶନ କରୁଛନ୍ତି, ଭଗବାନଙ୍କର ଭକ୍ତବଶ୍ୟତା ଏଇଟା ବର୍ଣ୍ଣନା କରାହେଉଛି। ତେଣୁ ଅତୃପ୍ତ ଏ ଭଗବାନଙ୍କ ଦ୍ୱିତୀୟ ଐଶ୍ୱର୍ଯ୍ୟକୁ ତ୍ୟାଗ କରିଛନ୍ତି। ଅତୃପ୍ତ ମୁତ୍ସୃଜ୍ୟ ଅତୃପ୍ତ ଥିଲେ ମଧ୍ୟ ମା ଯଶୋଦା ଜବରଶ୍ରୀ ତାକୁ ତଳେ ରଖିଥିଲେ ମୁତ୍ସୃଜ୍ୟ, ଏବଂ ଧାଇଁଲେ ଜବେନ ସାହାଯ୍ୟ ଯେଉଁ ହଁ ଧୀରେ ଧୀରେ ଯାଉନାହାନ୍ତି ଚୁଲି, ଆପଣମାନଙ୍କ ଇଏ ଥିବ ଅଭିଜ୍ଞତା ଥିବ, ଯଦି କ୍ଷୀର ଯଦି ଉତ୍ତି ପଡ଼ିଲା ତାହେଲେ କ'ଣ ଯାହା ଥିବ ସବୁ ବନ୍ଦ କରି ଆମେ ପଳେଇଯିବେ ନା, ତେଣୁ ମା ଯଶୋଦା ସେଇଭଳି ଭାବରେ ପୁଅକୁ ଆଉ ଚିନ୍ତା କରୁନାହାନ୍ତି, କୃଷ୍ଣ କେତେ ତାଙ୍କର ସ୍ନେହର ବସ୍ତୁ ସିଏ କେତେ ତାଙ୍କୁ ପ୍ରୀତି କରୁଛନ୍ତି, କିନ୍ତୁ ତଥାପି ତାଙ୍କର ପ୍ରୀତି ଉତ୍ପାଦନ ପାଇଁ ସେ ଯାଉଛନ୍ତି, ତାଙ୍କୁ ସେ ଅତୃପ୍ତ ଥିଲେ ମଧ୍ୟ ତାଙ୍କୁ ରଖିଦେଇକି ଚାଲି ଯାଉଛନ୍ତି। ଯବେନ ଖୁବ ଜୋରରେ ଯାଉଛନ୍ତି ମା ଯଶୋଦା, ଯବେନ ସାହାଯ୍ୟ ଯେଉଁ, ଏବଂ ଉତ୍ସିତମାନେ ପୟସି ତ୍ୱରିସ୍ତ୍ରିତେ, ଚୁଲିରେ ଯେଉଁ ରହିଥିଲା କ୍ଷୀର ସବୁ ଥିଲା ସେ ଉତ୍ସିତମାନେ ସେ ଉତ୍ତରି ପଡ଼ୁଥିଲା, ତେଣୁ ତାକୁ ନେଇକିରି ସେ ତାକୁ ସେଠୁ କାଢ଼ିଲେ, ପୟସି ତ୍ୱରିସ୍ତ୍ରିତେ ତାକୁ ଛାଡ଼ି କାଢ଼ି ତଳେ ରଖିକିରି ଆସୁଛନ୍ତି। ତେଣୁ ଏଠି ପ୍ରଶ୍ନ ଆସିବ ଯେ କୃଷ୍ଣ ତାଙ୍କର ଏତେ ପ୍ରୀତିର ବସ୍ତୁ, ଆଉ କୃଷ୍ଣ କ'ଣ ପ୍ରୀତିର ବସ୍ତୁ ହେଲେ, ଏଠି ତ କ୍ଷୀରଟା ତାଙ୍କର ପ୍ରୀତିର ବସ୍ତୁ ହେଇଗଲା, ଆଉ କୃଷ୍ଣ କ'ଣ ହେଲେ, ଏଇଟା ପ୍ରଶ୍ନଟା ଆସିବ। ପ୍ରଭୁପାଦ ମହାରାଜ ଭାବାର୍ଥରେ କହୁଛନ୍ତି ସେ କଥା, ତେଣୁ ଆମେ ଯେଉଁ ସେବା କରୁଛେ ସେବାରେ ମଧ୍ୟ କୃଷ୍ଣ ପୁଣି କିଛି ସମୟ ପରେ ଯେତେବେଳେ ଖାଇ ମୋତେ ଦିଅ, ପୁଣି କ୍ଷୀର ଦିଅ ପିଇବା ପାଇଁ, ମୁଁ କ୍ଷୀର ପିଇବା ପାଇଁ ଚାହୁଁଛି, ଗାଈ କ୍ଷୀର ଦିଅ, ଦେଖିଲାବେଳକୁ ଶବ୍ଦ ଉତ୍ତୀର୍ଣ୍ଣ ପଡ଼ିଥିବ ଆଉ କ'ଣ ଦେବେ। ତେଣୁ ଯେଉଁମାନେ ସେବା କରୁଛନ୍ତି ସେମାନେ ଜାଣନ୍ତି କିଭଳି ଭାବରେ ଭଗବାନଙ୍କ ସେବା କରାଯାଏ, ପ୍ରୀତିପୂର୍ବକ ସେବା, ପ୍ରୀତିପୂର୍ବକ ସେବା। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ ଗୋଟେ କହନ୍ତି, ଉଦାହରଣ ଦିଅନ୍ତି କେମିତି ଆମେ ପ୍ରୀତିପୂର୍ବକ ସେବା କରିବା। ଥରେ ମହାରାଜ ଯାଇଥିଲେ ଗୋଟେ ଜାଗାକୁ, ପ୍ରବଚନ ଥିଲା କାର୍ଯ୍ୟକ୍ରମ, ଆମର କଟକ ରାସ୍ତାରେ ଗଲାବେଳକୁ ପଡ଼ିବ ସେଇଟା, ପରମ ବ୍ରହ୍ମ ବୋଲି ଗୋଟେ ଜାଗାଟେ ଅଛି, ସେ ଜାଗାରେ କରୁଥିଲେ, ସେଠି ଦେଉଥିଲେ ପ୍ରବଚନ ଦେଉଥିଲେ, ତାଙ୍କୁ ଶୋଷ ହେଲା, ପାଣି ରଖିନାହାନ୍ତି, କଥା ହେଲା ମାନେ ସବୁ ପାଣି ରହିବ, କିନ୍ତୁ ରଖା ହେଇନି, ସେ କରିନାହାନ୍ତି ବ୍ୟବସ୍ଥା, ତେଣୁ ସେ ଇସାରା ଦେଇଦେଲେ ପାଣି ପାଇଁ। ତେଣୁ ଇଏ ଯେ ଭକ୍ତ ଯିଏ ବ୍ୟବସ୍ଥା କରିଥିଲେ ସେ ଚିନ୍ତା କରୁଛନ୍ତି, ଗୁରୁଦେବ ମାଗୁଛନ୍ତି ପିଇବା ପାଇଁ, ମାନେ ଆମେ କ'ଣ ପାଣି କିଣି ଦେବା, ପଇଡ଼ ପାଣି ଆଣିକି ଦେଲେ, ଏଠି ସମୟ ଲାଗିଗଲା ପଇଡ଼ ପାଣି ଦେବା ପାଇଁ, ତେଣୁ ଯେତେବେଳେ ସେ ପିଇଲେ ପଇଡ଼ ପାଣି ସେ ଖୁସି ହେଲେ ନାହିଁ, ସେ କଥା ସେ କହୁଥିଲେ। ଗୁରୁଦେବ କ'ଣ ଚାହୁଁଛନ୍ତି, ତାଙ୍କର ଭକ୍ତ ଯିଏ ତାଙ୍କର ଶିଷ୍ୟ ଯିଏ ସେ ସେଇଟାକୁ ଜାଣିପାରିବ, ସେ ଚାହୁଁଛନ୍ତି ପାଣି, ଆମେ ତାକୁ ଯେଉଁ ପାଣି ଦେବାନି ପଇଡ଼ ପାଣି ଦେବା ତାହେଲେ ସେ ତୃପ୍ତ ହେବେ ନାହିଁ। ସେଇଭଳି ଭାବରେ ଯେଉଁମାନେ ଭଗବାନଙ୍କର ସେବାରେ ରତ ରହିବେ ସେମାନେ ଜାଣିବେ ଯେ କେମିତି ଭଗବାନଙ୍କର ସନ୍ତୁଷ୍ଟ ବିଧାନ କରାଯିବ। ଯଶ ପ୍ରସାଦାତ୍ ଭଗବତ ପ୍ରସାଦ ହଉ, ତାଙ୍କର କେମିତି ଆମେ ତୃପ୍ତି ବିଧାନ କରିପାରିବା, ଏ ଜ୍ଞାନଟା ଭଗବାନ ଦେବେ। ଭଗବଦ୍ଗୀତା ଦଶମ ଅଧ୍ୟାୟ ଦଶମ ଶ୍ଳୋକଟିକୁ, ଇଏ ହେଉଛି ଗୀତା ସାର, ଦଶମ ଅଧ୍ୟାୟରେ 8, 9, 10 11 ଚାରୋଟି ଶ୍ଳୋକ ରହିଛି, ଏଇଟାକୁ କହନ୍ତି ଗୀତା ସାର ବୋଲି, ଗୀତା ସାର, ତାଧିରୁ ଏ ଶ୍ଳୋକଟି ରହିଛି। ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧିଯୋଗଂ ତାଂ ଯେନ ମାମ ଉପଜାନ୍ତି ତେ। ଯେଉଁମାନେ ଭଗବାନଙ୍କ ସେବାରେ ସବୁବେଳେ ନିଯୁକ୍ତ ରହିଛନ୍ତି, ଭଜନ ଭଗବାନ ଭଜନ କରୁଛନ୍ତି, ପ୍ରୀତିପୂର୍ବକ ଭଜନ କରୁଛନ୍ତି, ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରିବେ। ଏସାମ ସତତଯୁକ୍ତାନାଂ ବୁଦ୍ଧିଯୋଗଂତମ ଯେନ ମାମ ଉପଜାନ୍ତି ତେ, ଯେଉଁ ବୁଦ୍ଧି ଦ୍ୱାରା ସେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବେ। ଇଏ ତେଷାଂ ସତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧିଯୋଗଂତମ, ସେ ବୁଦ୍ଧି ପ୍ରଦାନ କରିବେ। ଆମର ବୁଦ୍ଧି ଯେଉଁ ରହିଛି ସୂକ୍ଷ୍ମ ତତ୍ତ୍ୱ ଭିତରେ ମନ ବୁଦ୍ଧି ଏବଂ ଅହଙ୍କାର, ବୁଦ୍ଧି ହେଉଛି ସବୁଠାରୁ ଶ୍ରେଷ୍ଠ ତତ୍ତ୍ୱ। ବୁଦ୍ଧି ବୁଦ୍ଧି ଉପରେ ଅହଙ୍କାର ରହିଛି, କିନ୍ତୁ ଏଇ ବୁଦ୍ଧି ଦ୍ୱାରା ଆମେ କେମିତି ଏବଂ ବୁଦ୍ଧି ପରମ ବୁଦ୍ଧ୍ୱା କର୍ତ୍ତଭ୍ୟ ଆତ୍ମାନମାତ୍ମନା ଜୟ ଶତ୍ରୁ ମହାବାହ କାମରୂପମ ଦୁରାସଦମ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ଅନ୍ତିମରେ ଏ ଶ୍ଳୋକଟି କହିଛନ୍ତି। ଏବଂ ବୁଦ୍ଧ୍ୟା, ଏଇ ବୁଦ୍ଧି ବୁଦ୍ଧି ଦ୍ୱାରା ଆମେ ଏବଂ ବୁଦ୍ଧେ ପରମ ବୁଦ୍ଧ୍ୱା, ଏଇ ବୁଦ୍ଧିକୁ ଯଦି ଆମେ ଭଗବାନ ସହିତ ଯୁକ୍ତ ରଖିବା, ପରମ ବୁଦ୍ଧ୍ୱା ଯଦାମି ବୁଦ୍ଧି ଯୋଗ ଭଗବାନ ବୁଦ୍ଧି ପ୍ରଦାନ କରିବେ। ଏବଂ ବୁଦ୍ଧେ ପରମ ବୁଦ୍ଧ୍ୱା ସଂସ୍ତଭ୍ୟ ଆତ୍ମାନମାତ୍ମନା, ବୁଦ୍ଧି ଦ୍ୱାରା ମନକୁ ଆମେ ଦମନ କରିପାରିବା। ସଂସ୍ତଭ୍ୟ ଆତ୍ମନା ଆତ୍ମନା, ବୁଦ୍ଧି ଦ୍ୱାରା ମନକୁ ଆମେ ବଶ କରିପାରିବା। ମନକୁ ବଶ କରିବାଟା ତ ସହଜ ନୁହଁ, ମନ ମଧ୍ୟ ବୁଦ୍ଧିକୁ ଏଡ଼େଇ ଦେଉଛି, ବୁଦ୍ଧି କହୁଥିବ ତୁମେ ଏଇଟା କର ନା, କିନ୍ତୁ ମନ କରିଦେଉଛି। କିନ୍ତୁ ଯଦି ବୁଦ୍ଧି ଯଦି ଆମେ ଭଗବାନଙ୍କର ପରମ ବୁଦ୍ଧ୍ୱା ବୁଦ୍ଧିର ଯେଉଁ ସୋର୍ସ ତାଙ୍କ ସହିତ ସେ ଯୁକ୍ତ କରିବା, ତାହେଲେ ଆମେ ମନକୁ କଣ୍ଟ୍ରୋଲ କରିପାରିବା। ଏବଂ ବୁଦ୍ଧି ପରମ ବୁଦ୍ଧ୍ୱା ସ୍ୱସ୍ଥବ୍ୟାତ୍ମାନମାତ୍ମା ଜୟ ଶତ୍ରୁ ମହାବାହ, ଏମାନେ ମୋର ସବୁ ଶତ୍ରୁ, କାମେଶ କ୍ରୋଧେଶ ରଜଗୁଣ ସମ୍ଭବ ମହାସନ ମହାପାତ୍ମା ବିଧି ଏନମ ଇଏ ବୈରିଣମ, ଏମାନେ ଆମର ଶତ୍ରୁ, ଏମାନେ ଆମର ଶତ୍ରୁ। ତେଣୁ ଆମର ଆଉ କିଏ ଶତ୍ରୁ ନୁହନ୍ତି, ଇଏ ଶତ୍ରୁ ସିଏ ମିତ୍ର ଏସବୁ ନୁହନ୍ତି, ଏମାନେ ଆମର ଶତ୍ରୁ ହେଉଛନ୍ତି ଏଇ କାମ କ୍ରୋଧ ଲୋଭ ମୋହ ଇତ୍ୟାଦି ସବୁ ରହିଛନ୍ତି। ତେଣୁ ଆମର ବୁଦ୍ଧିକୁ ଯଦି ଭଗବାନ ସହିତ ଯୁକ୍ତ କରିପାରିବା, ତାହେଲେ ଆମେ ଏଇ ମନକୁ ନିଜ ଅଧୀନରେ ରଖିପାରିବା। ଜୟ ଶତ୍ରୁ ମା, ତାହେଲେ ଆମର ଶତ୍ରୁମାନଙ୍କୁ ସବୁ ଆମେ ଜିତିପାରିବା। କାମରୂପମ ଦୁରାସଦମ, ଦୁରାସଦମ କେହି ଜିତିପାରିବେ ନାହିଁ, ଦୁରାସଦମ ଅନ୍ତ ନାହିଁ, କାମର ଅନ୍ତ ନାହିଁ, ଯେତେ କାମନା ପୂରଣ କଲେ ମଧ୍ୟ ସେ ଆହୁରି ବଢ଼ି ବଢ଼ିକା ଯାଉଥିବ। କିନ୍ତୁ ବୁଦ୍ଧିକୁ ଯେତେବେଳେ ଭଗବାନ ସହ ଯୁକ୍ତ କରିଦେବା, ସେତେବେଳେ ମନକୁ ନିୟନ୍ତ୍ରଣ କରିପାରିବା, ଏ ଶତ୍ରୁକୁ ଜୟ କରିପାରିବା। ତେଣୁ ସେବାରେ କେଉଁଟା ପ୍ରଥମେ କରିବାକୁ ପଡ଼ିବ, କେଉଁଟା ପରେ କରିବାକୁ ପଡ଼ିବ, ଏ ବୁଦ୍ଧି ଭଗବାନ ପ୍ରଦାନ କରିବେ। ମା ଯଶୋଦା ଯଦିଓ ଆପାତ ଦୃଷ୍ଟିରେ ଦେଖିଲେ କୃଷ୍ଣଙ୍କୁ ସେ ପ୍ରୀତିର ଭୂମିକାରେ ରଖିଲେ ନାହିଁ, ପ୍ରୀତିର ଭୂମିକାରେ ରଖିଲେ କ୍ଷୀରକୁ, କିନ୍ତୁ ପ୍ରକୃତରେ ପ୍ରୀତିର ଭୂମିକାରେ ଅଛନ୍ତି କୃଷ୍ଣ ରହିଛନ୍ତି। ତାଙ୍କର ପାଇଁ, ତାଙ୍କର ତୃପ୍ତି ପାଇଁ, ତାଙ୍କର ପ୍ରୀତି ପାଇଁ ଏସବୁ କାର୍ଯ୍ୟ କରାଯାଉଛି। ତେଣୁ ଯେଉଁମାନେ ଭକ୍ତି ମାର୍ଗରେ ଉନ୍ନତ ସ୍ତରକୁ ଯିବେ, ସେମାନେ ଜାଣିବେ କିଭଳି ଭାବରେ ଭଗବାନଙ୍କର ସନ୍ତୋଷ ବିଧାନ କରାଯିବ, ଏଭଳି ଭାବରେ ଲୀଳା ଚାଲିବ, ଦାମୋଦର ଲୀଳା ଏ ମାସଟା ସାର ଚାଲିବ। ତେଣୁ ଆମର ସମୟ ହେଇଯାଉଛି, ଆମର କଥା ବିଶ୍ରାମ ଦେବା ପୂର୍ବରୁ ପଚାରିବା କେଉଁଠି କିଛି ଆମର କିଛି ତ୍ରୁଟି ରହିଗଲା ବା କେଉଁଠି ସନ୍ଦେହ ରହିଲା ବା କିଛି ପ୍ରଶ୍ନ ଅଛି ଯଦି ସାର ଆମେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ନନ୍ଦ କି ସମ୍ବେଦ ଗୌରଭକ୍ତନ୍ଦ କି ଦାୟୀ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।